हरि ओ अयमारंभ शुभाय भवतु ॐ नमो भगवते वासुदेवाय ॐ नमो भगवते पुरुषोत्तमाय वर्णानामर्थसङ्घानां रसानां छन्दसामपि मङ्गलानां च कर्तारो वन्दे वाणी विनायकौ वन्दे वाणी विनायकौ नीलाद्रि कन्दरानन्दी मन्दराणय वन्दितं वन्दे वन्दारु मन्दारं इन्दिरा मन्दिरं मह इन्दिरा मन्दिरं मह वैदेहि सहितं सुरद्रुमतले हैमे महा मण्डपे मध्ये पुष्पकमासनं मणिमये वीरासने संस्थितं वीरासने संस्थितं अग्रे वाचयति प्रभञ्जनसुतं तत्त्वं मुनीन्द्रैः परं व्याख्यातः भरतादिभिः परिवृतं रामं भजे श्यामलं रामं भजे श्यामलं मन्नाथ श्रीजगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्रीगुरवे नमः तस्मै श्रीगुरवे नमः तासाम विरह चौरिः स्मयमान मुखाम्बुजः पीताम्बरः धरस्रगवी साक्षात् मनमथ मनमथ साक्षात् मनमथ मनमथ आशासुरासि भवदङ्गवल्ली भासैव दासि कृतदुग्धसिन्धुम् आशासुरासि भवदङ्गवल्ली भासैव दासि कृतदुग्धसिन्धुम् मन्दस्मितैः निन्दितसारदेन्दो वन्देरविन्दा सनसुन्दरी त्वां आशासुरा ಆಸಿ ಅಬದಂಗಬಲ್ಲಿ ಆಸೈವದಾಸಿ ಕೃತದೋರ್ಧ ಸಿಂಧು ಮಂದಸ್ಮಿತೈರ್ ನಿಂದಿತ ಸಾರದೆಂದು ವಂದೇರ ಬಿಂದ ಸನ ಸುಂದರಿ ತ್ವಾಂ
ವಂದೇರ ಬಿಂದ
ಲಕ್ಷ್ಮೀ ಕಳತ್ರಂ ಲಲಿತಾಬ್ಜನೇತ್ರಂ ಕೊರುನೇಂದು ಭತ್ರಂ ಪುರುಹೂತನೇತ್ರಂ ಕಾರುಣ್ಯಪಾತ್ರಂ ಕಮನೀಯ ಗಾತ್ರಂ ವಂದೇ ಪವಿತ್ರಂ ವಸುದೇವ ಪುತ್ರಂ ಕರಪೂರ ಗೌರಂ ಕರುಣಾವತಾರಂ ಸಂಸಾರ ಸಾರಂ ಭುಜಗೇಂದ್ರಹಾರಂ ಸದಾ ವಸಂತಂ ಹೃದಯಾರವಿಂದೇ ಭವಂ ಭವಾನಿ ಸಹಿತಂ ನಮಾಮಿ ಕರ್ಪೂರ ವರ್ಣಂ ನಿರದಾಭಕಂತಿ ಪೀತಾಂಬರಂ ಕೌಸ್ತಯ ಕಂಠಭೂಷಂ ಸಶಂಖ ಚಕ್ರಂ ಪರಿಹೀತ ಕುಂಡಳಂ ರಮಾಧವಂ ಮಾಧವ ಬೋಧ ಮೂರ್ತಿ ಲೋಕಾಭಿರಾಮಂ ರಣರಂಗಧೀರಂ ರಾಜೀವ ನೇತ್ರಂ ರಘುವಂಶನಾಥಂ ಕಾರುಣ್ಯರೂಪಂ ಕರುಣಾಕರಂತಂ ಶ್ರೀರಾಮಚಂದ್ರಂ ಶರಣಂ ಪ್ರಪದೆ ಶ್ರೀರಾಮಚಂದ್ರಂ ಮನೋಜವಂ ಮಾರುತತುಲ್ಯವೇಗಂ ಜಿತೇಂದ್ರಿಯಂ ಬುಧಿಮತಂ ಬರಿಷ್ಠಂ ಪಾತಾತ್ಮಜಂ ಮನರಜೂಥಮುಖ್ಯಂ ಶ್ರೀರಾಮದೂತಂ ಶರಣಂ ಪ್ರಪದೆ ಜಾನಾಮಿ ಧರ್ಮಂ ನ ಚ ಮೇ ಪ್ರವೃತಿ ಜಾನಾಮಿ ಧರ್ಮಂ ನ ಚ ಮೇ ನಿವೃತಿ ಕೋಯಾರು ಶೇಕೇಶ ಹೃದಿ ಸ್ಥಿತೇನ ಕೋಯಾ ಜಗದೀಶ ಹೃದಿ ಸ್ಥಿತೇನ ಕೋಯಾ ರಾಘವೇಂದ್ರ ಹೃದಿ ಸ್ಥಿತೇನ ಯಥಾ ನಿಯುಕ್ತೋಸ್ಮಿ ತಥಾ ಕರೋಮಿ ಆಯೇ ಹನುಮಂತ ವಿರಾಜಿಯೇ ಆಯೇ ಹನುಮಂತ ವಿರಾಜಿಯೇ ಕಥಾ ಕಹುಮತಿ ಅನುಸಾರ ಪ್ರೇಮ ಸಹಿತ ಗದಿಧರು ಪದಾರಿಯೇ ಪವನ ಕುಮಾರ ಪದಾರಿಯೇ ಪವನ ಕುಮಾರ ಬುದ್ಧಿಹೀನ ತನು ಜಾನಿಕೆ ಬುದ್ಧಿಹೀನ ತನು ಜಾನಿಕೆ ಸುಮಿರೌ ಪವನ ಕುಮಾರ ಬಲ ಬುದ್ಧಿ ವಿದ್ಯಾ ದೇವ ಮೋಹಿ ಹರಹು ಕಲೇಶ ವಿಕಾರ ರಾಮ ಹರಹು ಕಲೇಶ ವಿಕಾರ ಮೋಸಮ ದೀನ ನದೀನ ಹಿತ ಮೋಸಮ ದೀನ ನದೀನ ಹಿತ ತುಮ ಸಮಾನ ರಘುವೀ सम दीन न दीन हित तुम समान रघुवीर अस विचारी रघुवंश मनी हरहु सम भव वीर राम हरहु सम भव वीर हरहु कामी नारी प्यारी जिमी कामी नारी प्यारी जिमी लोभी प्रिय जिमी दाम कामी नारी प्यारी जिमी लोभी प्रिय जिमी दाम जिमी रघुनाथ निरंतर जिमी जगन्नाथ निरंतर जिमी गुरुदेव निरंतर जिमी हनुमंत निरंतर प्रिय लागौ मोहि राम रामा प्रिय लागौ मोहि राम
प्रिय लागौ मोहि राम
प्रिय लागौ मोहि राम रामा प्रिय लागौ मोहि राम बोलानंद गंद भगवान की
जय।
जगन्नाथ स्वामी की
जय।
बलभद्र भगवान की
जय।
सुभद्रा मैया की
जय।
सुदर्शन महाराज की
जय।
हनुमंत बाबा की
जय।
आज के आनंद की
जय।
बल्ले वाले की
जय।
नहीं बल्ले वाले की
जय।
संसार मंगल हो बोलानंद कवा अकृतकर्ता अमृतमंता अदृष्टद्रष्टा आनंदकंद सच्चिदानंद चिन्मय घन असरण शरण सर्वकारण कारण पद्म पलाशलोचन अघटन घट्टन पट्टीयसि परात्पर परमेश्वर जगदाधर जगदीश्वर आबांग मानस गोचर भव्य भव्य दिव्य दिव्य सव्य सव्य प्रलभ्य प्रलभ्य साक्षात मन्मथ मन्मथ भगवान जगदीश्वर जगन्नाथ महाप्रभुंकर अभयचरणारविंद तले अनंत कोटि दंडवत भगवान रघुवंशनाथ आनंदकंद सच्चिदानंद प्रभु रघुवंशनाथंग श्री चरणारविंद तले अनंत कोटि दंडवत माँ राम हृदय जोत्सना वैदेही महाराणी का चरण तले अनंत कोटि दंडवत भ्राता भरतलाल लक्ष्मणलाल शत्रुघ्नलाल चरण तले अनंत कोटि दंडवत परम पूज्य प्रातस्मरणीय पुण्यशुल्क हनुमंत बाबा अभय चरणारविंद तले अनंत कोटि दंडवत समवेत सम्मानित विदग्ध श्रोता मंडली आपण मानक समस्त अंतर गभीरतम प्रदेश श्रद्धा भक्ति आउ सम्मान भाई माने ये संसार कलिहत मानव आम माने ये संसार रे बंचिवा को हेले हरिनाम कीर्तन करिया दरकार जहाँ को मनुष्य बोली कह जाए इंग्लीश रे ताकु म्यान बोली कह जाए म्यान को उल्टे देला नाम आमे नाम नवा दरकार कलौ नास्तेव 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 गतिरन्यथा हरिर नाम हरिर नाम हरिर नाम एव केवलम तेणु से भगवान कर पवित्र भुवन मोहन मंगलमय अपूर्व अनिर्वचनीय नाम आमे टिके तुंडरे नवा बोला आनंद कंद भगवान की बोलो श्री राम जय राम जय जय राम श्री राम जय राम जय जय राम जय माधव जय मदन मुरारी जय केशव जय कलिमल हारी जय राधे जय रमण बिहारी जय नंद नंदन जय बनवारी श्री हरि बोल राधे सीता राम चरण रति मोरे अनुदिन बढ़ऊ अनुग्रह तोरे श्री हरे राम 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 हरे 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 कृष्ण हरे कृष्ण 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 हरे हरे हरि बोल सब गाइए जय राधे
ভগবতে বাসুদেবায় ওং নমো ভগবতে পুরুষোত্তমায়। পুরুষোত্তমায় ওং নমো ভগবতে নারায়ণায়। রাধে গোবিন্দ বলো রাধে গোবিন্দা, রাধে 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 গোবিন্দা। হরি বল হরি বল রাধে। রাধে গোবিন্দা বলো রাধে গোবিন্দ, রাধে 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 গোবিন্দা। বলো শ্রী রাম জয় রাম জয় জয় রাম, শ্রী রাম জয় রাম জয় জয় রাম। বলো শ্রী রাম জয় রাম জয় জয় রাম, শ্রী রাম জয় রাম জয় জয় রাম। বলো রাধে গোবিন্দা বলো রাধে গোবিন্দা, রাধে 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 গোবিন্দা। হরি বল হরি বল রাধে। বলো শ্রী রাম জয় রাম জয় জয় রাম, শ্রী রাম জয় রাম জয় জয় রাম। হরি বল হরি বল হরি বল হরি বল। রাধে বল রাধে বল রাধে বল রাধে বল হরি 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 রাধে বল রাধে বল রাধে বল রাধে বল রাধে হরি বল হরি বল হরি বল হরি বল রাধে বল রাধে বল রাধে বল রাধে বল
বল। আনন্দ কন্দ ভগবান কে জয়, জগন্নাথ স্বামী কে বলভদ্র ভগবান কে সুভদ্র মৈয়া কে সুদর্শন মহারাজ কে আজকে আনন্দ কে হনুমন্ত বাবা কে রঘুবংশনাথ সরকার কে জয়, হনুমন্ত বাবা কে আজকে আনন্দ কে জয়, বল্লে বালে কে জয়, নহি বল্লে বালে কে বল আনন্দ কবা। শান্তং শাশ্বতং অপ্রমেয়মনঘম গিরিবাণ শান্তে প্রদং ব্রহ্মা শম্ভু ফণীন্দ্র সেব্যমনিষং वेदांत वेद्यं विभो वेदांत वेद्यं विभो रामाख्यं जगदीश्वरं सुरगुरुं माया मनुष्यं हरि वन्देह करुणाकरं रघुवरं भूपाल चूड़ामणि भूपाल चूड़ामणि बोलानंद गंद भगवान की राति पाही नाही कि सकाळ हे नाही राति पाही पाही आसुची सकाळ हे ही आसुची पिलाटिए कांदिला कुआ 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 चित्कार करी उठी माँ चाहिले देखिले आहा संतान तू केते दिन पर्यंत तते मु अपेक्षा करतुले आजि आसीगलु मो अंधार घर आलुअ करदेलु मो अपवित्र आत्मा को पवित्रायित करदेलु असतो माँ असद गमयो तमसो माँ ज्योतिर्गमयो अंधकार को अंधकार मोठु दूरे नहींगलु दूरे नहीं माँ चाहिले केड़े सुंदर केड़े रमणीय केड़े रसाल विशाल अपूर्व सुंदर पिला डौल डाउल चेहरा उन्नत नासा आयत दृष्टि दृप्त सिंह परी ठाणी पिला गड़ुची कुआ कुआ चित्कार करुची पिला कांदुची कांदि कांदि हसी पकौची हसी हसी कांदि पकौची माँ चाहिदेले मार मातृहृदय उद्वेलित ही उठिला पिला जन्म हेला परे कांदंती ए पिला कांदिला जन्म हेला परे हसुची कि व्यतिक्रम पिला ठारे माँ कांदि कांदि हसी पकेले हसी हसी कांदि पकेले माँ को नाम अंजना माँ चाहिचंती मातृत्व परिपूर्ण होइची कोळ परिपूर्ण होइ जाइची मार मातृत्व मातृहृदय उद्वेलित ही उठुची हठात दलकाय हालकाय मंद मंद अपूर्व सुंदर पवन प्रवाहित हेला माँ को शरीर उल्लसित हेला पवन देव आविर्भाव हेले कहले सजनी तुम्हें चाहिदेल ना हाँ ना ये किए जाच ना ये अपूर्व संतान आज आविर्भाव होइची स्वामी स्त्री की चाहिए स्त्री स्वामी की चाहिए परस्पर परस्पर को चाहिए हसाहसी होती बकस पिलाटी पुणी कुआ 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 चित्कार कला ये स्वामी चाहिए अपूर्व भाव में पवन देवता चाहिए कहले ये जहाँ को देखुच ना ये सारा संसार सत्यम शिवम सुंदरम त्रितत्व गोटे तत्व भितर तुमरी गर्भर आविर्भाव होती तुम्हें बुझीपारे तुम्हें बुझीपारे स्वामी स्त्री को चाहिए यही अवकाश में हठात माँ मूर्छा गले माँ मूर्छा गले माँ मूर्छा गले ता कारण होची आनंदर मध्ये लोक मूर्छा जाए दुखरे मूर्छा जाए आनंदर मध्ये लोक मूर्छा जाए माँ मूर्छा गले माँ जेतेबेले मूर्छा जाउचंती सेतेबेले पवन देवता देखिदेले हठात हतबम्ब होगले हतबम्ब होगले कहले जड़े जीवित जड़े अर्धमृत अवस्था पड़ी पवन देवता पलै आसिले पुओ को धरले उठेदेले अंजना महाराणी उठी जेतेबेले पुओ डाकिला माँ लो मते खाइया को दे मते खाइया को दे मते खाइया को दे चमक पड़िले माँ कहले अपूर्व सुंदर पुत्र रसाल विशाल पुत्र रमणीय कांति अपूर्व चेहरा धारण करिचु अरे पिला जन्म हेले कांदुआ माध्यम कुआ कुआ माध्यम डाके ये कौन खाइया को मागुची तीन थर हनुमंत महाराज मागिले माँ मत खाइया को दे मत खाइया को दे मत खाइया को दे अंजना महाराणी विचार करुचंती चारि प्रकार खाद्य संसार अच्छी मो गर्भ भितर मुझे स्थापित करी चव्य चेष्य लेह्य पेय चारि प्रकार खाद्य मो हृदय भितर थिला यार कौन अभाव अच्छी ये पुणी जन्म हौ हौ मगुची मो हृदय भितर समस्त वस्तु सात साहित्य साइच कर रखी मुहिता कर रखी सजत्न साहिता पाठकना पर ये नेला केमी खाइला ये नपाई मगुची केमी मगुची केमी विचार कले नाई रे या हृदय परिपूर्ण होती या शरीर परिपूर्ण होती या तनु परिपूर्ण होती या मन परिपूर्ण होना तेणु या मन को परिपूर्ण करने किसी दरकार खाद्य किसी दरकार खाद्य किसी दरकार खोराक किसी दरकार खोराक खोराक देवाई हेले खाद्य दरकार नुहे किसी बुद्धि दरकार किसी प्रज्ञा दरकार किसी ज्ञान दरकार माँ को मन पड़गला सकाल सकाल पवन देहरे बाजी देह उलसी उठुची पूर्व आकाश को चाहिए माँ भगवान सूर्य नारायण आनंदकंद सच्चिदानंद तमसुमा ज्योतिर्गमय अंधकार को दूरीभूत कर आलोक कर अपूर्व आभाव प्रभा विभा नहीं भगवान ऐश्वर्य माधुर्यमय सूर्य नारायण पूर्व आकाश में उदित होती देखीदेले दिव्य जननी माँ चाहिए कहे धनरे तोप समस्त वस्तु खायापी अच्छी गोटे जिनस नाला जहा तु आकाश मार्ग को उड़ी जा आकाश को आकाश ज्ञान करना कि पूर्व आकाश में जहाँ उदित हो सूर्य नारायण तक सूर्य ज्ञान करना आकाश को ज्ञान कर गए गचर अनेक डाल अच्छी शाखा अच्छी पत्र अच्छी फल अच्छी फूल अच्छी से ही गचर तु बसीचु जमी आकाशर कोलर सूर्य नारायण पूर्व दिग्भाग उदय तो उदय हे तु हठात जा सूर्य को गिड़ीदेव सूर्य होती आलोकर प्रतीक सूर्य होती ज्योतिर प्रतीक सूर्य होती ज्ञानर प्रतीक सूर्य होती आभा विभार प्रतीक सूर्य होती दिव्य सत्तार प्रतीक जहाँ आरोग्यर प्रतीक देवता भगवान सूर्य नारायण जहाँ आस्वादन करूँ उठिले भगवान ହନୁମନ୍ତ ମହାରାଜ ବୀର ବଜରଙ୍ଗ ବୋଲି ଆକାଶକୁ ଉଠିଲେ। କହିଲେ ମାଆ ଯେତେବେଳେ ଆଶୀର୍ବାଦ ଦେଇଛି, ମାଆର ଯେତେବେଳେ ଆଶୀର୍ବାଦ ପାଇଛି, ଇଏ ଦୁନିଆରେ ସବୁ ମିଛ ଭାଇ, କେବଳ ମାଆ ହେଉଛି ସତ୍ୟ। ତେଣୁ ଭଗବାନଙ୍କ ପାଖରେ ଠିଆ ହେଲାବେଳେ ଆମେ ପଚାରେ ଭଗବାନଙ୍କୁ, ଯଦି ଆମେ ଜାଣିଛେ ସେ ପୁରୁଷ ଦେବତା, ତାଙ୍କ ପାଖରେ ଠିଆ ହେଲାବେଳେ ଆମେ ତାଙ୍କୁ ମାଆ ବୋଲି ଜ୍ଞାନ କରୁ। ତ୍ୱମେବ ମାତା ସବିତା ତ୍ୱମେବ, ତ୍ୱମେବ ବନ୍ଧୁ ଚଷଖା ତ୍ୱମେବ, ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ୱମେବ, ତ୍ୱମେବ ସର୍ବଂ ମମ ଦେବ ଦେବ। ହେ ଭଗବାନ, ତୁମେ ଆଗ ଆମ ପାଇଁ ମା ମା ମା। ତେଣୁ ଶଙ୍କରାଚାର୍ଯ୍ୟ ଭଗବାନ ଯେତେବେଳେ ସମଗ୍ର ଭାରତବର୍ଷ, ଅଦ୍ୱୈତ ମାର୍ତ୍ତଣ୍ଡ ଦିବ୍ୟ ଶଙ୍କରାଚାର୍ଯ୍ୟ ଭଗବାନ ସମଗ୍ର ଭାରତବର୍ଷରେ ଅଦ୍ୱୈତ ବେଦାନ୍ତ ବ୍ରହ୍ମ ସତ୍ୟ ଜଗତ ମିଥ୍ୟା ଜୀବ ବ୍ରହ୍ମୈବ ନାପର ଅପୂର୍ବ ଭାବର ଉଚ୍ଛ୍ୱାସ ନେଇ ଆକୁମାରୀ ହିମାଚଳ ପ୍ରବର୍ଜ୍ୟା କଲାବେଳେ କେବଳ ଗୋଟିଏ ତତ୍ତ୍ୱ କହିଲେ ସେ ମାଗରେ। କହିଲେ ସଂସାରରେ ସବୁ ମିଳିବ ଭାଇମାନେ, ମାଆ ମିଳିବେ ନାହିଁ, ମାଆ ମିଳିବେ ନାହିଁ, ମାଆ ମିଳିବେ ନାହିଁ। ପୃଥିବ୍ୟାଂ କୁତ୍ରାସ୍ତେ ଜନନୀ ବହବ ସନ୍ତି ସରଳା ପରଂ ତେଷାଂ ମଧ୍ୟେ ବିରଳ ତରଳୋହଂ ତବ ସୁତଃ ମଦୀ ଓୟଂ ତ୍ୟାଗ ସମୁଚିତମିଦଂ ନୋ ତବ ଶିବେ କୁପୁତ୍ର ଯାଏତ କ୍ୱଚିତ ବି କୁମାତା ନ ଭବତି। ପୁଅ କୁପୁତ୍ର ହେଇପାରେ, ମାଆ କିନ୍ତୁ କୁମାତା ହେବ ନାହିଁ। ତେଣୁ ସେଇ କୁପୁତ୍ର ଯାୟତେ କ୍ୱଚିତ ବି କୁମାତା ନ ଭବତି, ଏ ଅପୂର୍ବ ଭାବର ଉଚ୍ଛ୍ୱାସ ତାଙ୍କର ବାରମ୍ବାର କର୍ଣ୍ଣକୁହରରେ ପ୍ରବାହିତ ହେଲା। ତେଣୁ ଭଗବାନ ହନୁମନ୍ତ ମହାରାଜ ବୀର ବଜରଙ୍ଗ ଅଲି ମହାବୀର ବିନ ଓଂ ହନୁମାନା କହିଲେ, ମୋ ଦିବ୍ୟ ଜନନୀ ମା, ଅପୂର୍ବ ମାଆର ଆଦେଶ ମୁଁ ନେଇକରି ଯାଉଛି। ତେଣୁ ମାଆ ଯାହା କହେ ପୁଅର ମଙ୍ଗଳ ପାଇଁ ଚାହିଁଥାଏ, ତେଣୁ ସେଇ ମଙ୍ଗଳମୟ କାର୍ଯ୍ୟରେ ମୁଁ ଯିବି। ଠିଆ ହେଲେ ଆକାଶ କହିଲେ, ତୁ କିଏ ରେ ବାନର? ନା ମୁଁ ବାନର ନୁହଁ, ମୁଁ ଏକାଦଶ ରୁଦ୍ର ସ୍ୱୟଂ ଶଙ୍କର ଭଗବାନ ମାତୃଗର୍ଭରୁ ଆବିର୍ଭାବ ହୋଇ ହଠାତ୍ ଖାଦ୍ୟର ଅନ୍ୱେଷଣରେ ଆସି ପହଞ୍ଚାଇଛି। ନା ମାଆର ନାଁ କ'ଣ? ନା ମା ଅଞ୍ଜନା। ନା ତା ତୁ ଆଞ୍ଜନେୟ, ନା ହଁ ମୁଁ ଆଞ୍ଜନେୟ। ନା କୁଆଡ଼େ ଆସିଛୁ? ନା ତୋରି କୋଳରେ, ହେ ଆକାଶର ଗଛ, ତୋରି କୋଳରେ ଅପୂର୍ବ ସୂର୍ଯ୍ୟଟିଏ ଉଇଁବ ଏବଂ ମୁଁ ସେଇ ଫଳକୁ ନାଲ ପାଚିଲା ଲାଲ ଟକମକ ଫଳକୁ ସିଆରାମ ବିଜୟ ପେଟ ଭିତରକୁ ଛାଡ଼ିବି। ହସିଲା ଆକାଶ ମହାରାଜ, ହସିଲେ କହିଲେ, ସ୍ୱର୍ଗ ଭଗ ଦେବତା ହସିଲେ କହିଲେ, ଆହାରେ ତୁ ପିଲା, ତୁ ଆକାଶକୁ ଗଛ ଜ୍ଞାନ କରି ସୂର୍ଯ୍ୟକୁ ଫଳ ବୋଲି ଜ୍ଞାନ କରୁଛୁ ତୁ? ନା କ'ଣ ହେଲା? ମୋ ମା ମୋତେ କହିଛି, ଇଏ ସଂସାରରେ ମା ବିନା ଆଉ କେହି ନାହିଁ। ବଡ଼ ଇଂଲିଶ କବି ଗୋଟେ ସୁନ୍ଦର କଥାଟିଏ ଭାଇମାନେ କହିଛନ୍ତି, ମା ମାନେ କହିଛନ୍ତି, ହେଲେ ଗିଭ୍ ମି ଏ ଗୁଡ୍ ମଦର ଦେନ୍ ଆଇ ୱିଲ୍ ଗିଭ୍ ୟୁ ଏ ଗୁଡ୍ ନେସନ୍। ମୋତେ ଗୋଟେ ଭଲ ମା ଦିଅ, ମୁଁ ତୁମକୁ ଗୋଟେ ଭଲ ଜାତି ଦେବି। ତେଣୁ ଆମେ ଆଗ ମାଆର ଅନୁସନ୍ଧାନ ରହିବା ଦରକାର। ମାତୃତ୍ୱର ଅପୂର୍ବ ଉଚ୍ଛ୍ୱାସ ଯେଉଁଠି ଥାଏ ସେଇଠି ସନ୍ତାନର ଆବେଗ ପ୍ରଭାବ ପ୍ରଜ୍ୱଳିତ ହୋଇ ଉଠେ, ଆହୁରି ଆହୁରି ପ୍ରଭାବିତ ଆଗକୁ ଆଗକୁ ସେ ଚାଲେ। ଠିଆ ହେଲେ ହନୁମନ୍ତ ମହାରାଜ, ସୂର୍ଯ୍ୟନାରାୟଣ ବିଜେ ହେଉଛନ୍ତି, ଆକାଶ ରକ୍ତିମ ଆଭାରେ ପରିପୂର୍ଣ୍ଣ ହୋଇଛି। ହଠାତ୍ ଲାଲ ଟକମକ ଫଳଟି ଆକାଶର କୋଳରେ ନଇଁଗଲା। ସୂର୍ଯ୍ୟନାରାୟଣଙ୍କୁ ଚାହିଁକରି ଦେଖିଦେଇ ହସିଦେଲେ ହନୁମନ୍ତ ମହାରାଜ। ସୂର୍ଯ୍ୟ କହିଲେ, କିଏ ତମେ? ନା ମୋତେ ଆପଣ ଦେଖିପାରୁଛନ୍ତି, ତମେ ହେଉଛ ଖାଦ୍ୟ, ମୁଁ ହେଉଛି ଖାଦକ, ମୋ ଖାଦ୍ୟ ଉଇଲା ସକାଳୁ ସିଆରାମ ବିଜୟ, ମୋର ବଢ଼ିଆ ବ୍ରେକଫାଷ୍ଟ ହେବ, ତମକୁ ଏଇଠି ଆଜି ଚୋବେଇବି ଖାଇବି, ହନୁମନ୍ତ ମହାରାଜ ତା ଭାଷାରେ କହିଲେ। ସୂର୍ଯ୍ୟନାରାୟଣ କହିଲେ, ଜାଣିଛୁ ନା, ଆରେ ସାରା ସଂସାର ଯେତେ ବସ୍ତୁ ଅଛି ସବୁକୁ ଜାଳିଲାବାଲା ମୁଁ। ହନୁମନ୍ତ ମହାରାଜ କହିଲେ, ତୁ ସିନା ଦୁନିଆକୁ ଜାଳିଲାବାଲା, ତତେ ଜାଳିଆବାଲା ମୁଁ। ବୋଲ ଆନନ୍ଦକନ୍ଦ ଭଗବାନ କି। ସୂର୍ଯ୍ୟନାରାୟଣ ଥିଲେ ଥିଲେ ହସିଲେ, କହିଲେ, ବାନରଟା ଆଉ ତୋର ବୁଦ୍ଧି କୁଆଡ଼ୁ ବିବେକ କୁଆଡ଼ୁ ଉଦୟ ହେବ? ଆରେ ମାଙ୍କଡ଼ ତୁ ଜାତିରେ ତୋର ବିବେକ କୁଆଡ଼ୁ ଉଦୟ ହେବ? ହନୁମନ୍ତ ମହାରାଜ କହିଲେ, ମାଙ୍କଡ଼ କି ଆଉ କ'ଣ, ତୁ ମୋତେ ଭଲ ହେଇ ଚିହ୍ନିବୁ। ସୂର୍ଯ୍ୟ କହିଲେ, କ'ଣ କରିବୁ? ନା ଖାଇବି। ନା କାହିଁକି ଖାଇବୁ? ନା ମା ବତେଇଛି। ନା ମା କ'ଣ କହିଛି? ନା ଫଳ ବୋଲି ଜ୍ଞାନ କରି ଖାଇବୁ। ନା ମା କାହିଁ ଏକଥା କହିଲେ? ନା ମାଆକୁ ପଚାର, ମୋର ଖାଦ୍ୟ ତୁମେ ଆଗରେ ଅଛ, ମୁଁ ତୁମକୁ ଖାଇବି। ଏକଥା ଯେତେବେଳେ କହିଲେ ନା ହନୁମନ୍ତ ମହାରାଜ, ସୂର୍ଯ୍ୟନାରାୟଣ ତାଙ୍କର ଯୋଜନା ବିସ୍ତାର ଆରମ୍ଭ କଲେ, ପକ୍ଷ ବିସ୍ତାର ଆରମ୍ଭ କଲେ। ଚାରି ଯୋଜନା ବଢ଼ିଲେ ହନୁମାନ, ଆଠ ଯୋଜନା ବଢ଼ିଲେ ସୂର୍ଯ୍ୟନାରାୟଣ, ଆଠ ଯୋଜନା ବଢ଼ିଲେ ହନୁମାନ, ଷୋହଳ ଯୋଜନା ବଢ଼ିଲେ ସୂର୍ଯ୍ୟନାରାୟଣ, ଷୋହଳ ଯୋଜନା ବଢ଼ିଲେ ହନୁମାନ ମହାରାଜ, ବତିଶ ଯୋଜନା ବଢ଼ିଲେ। ସୂର୍ଯ୍ୟନାରାୟଣ ଜାଣିନାହାନ୍ତି, ହନୁମାନ ଯିଏ ଯେତେ ବଢ଼ିବ ତାଠୁ ଆହୁରି ବଢ଼ିପାରନ୍ତି। ଆଜ୍ଞା, ହନୁମାନ ମହାରାଜ ହେଲେ ଆଜିକାଲିକା ଭାଷାରେ ଇଲାଷ୍ଟିକ ରବର, ଲମ୍ବେଇ ଦେଲେ ଲମ୍ବିଯିବ, କମିଦେଲେ କମିଯିବ। ଆଜ୍ଞା,
ସୂକ୍ଷ୍ମ ରୂପ ଧରି ସିଅ ହି ଦିଖାବା, ବିକଟ ରୂପ ଧରି ଲଙ୍କା ଜରାବା। ବଲ ପବନ ସମାନା, ବୁଦ୍ଧି ବିବେକ ବିଜ୍ଞାନ ନିଧାନା। ବୋଲ ଶ୍ରୀ
ଜୟ ହୋ,
ବ
बोला आनंद कंद भगवान की। सुरजियं सुंदरम लोकनाथम अमृतम वेदांत सारं शिवं ज्ञानं ब्रह्ममयं सुरेशममलं लोकैकचेतं स्वयं लोकैकचित स्वयं इंद्रादित्य नराधिपं सुरगुरुं त्रैलोक्य चूड़ामणि ब्रह्मा विष्णु शिव स्वरूप हृदयं वंदे सदा भास्करं वंदे सदा भास्करं। भगवान सूर्य नारायण से ब्रह्मा अटंती से विष्णु अटंती से शिव मध्य अटंती ये सकल शक्ति से होते आधार शिला भगवान स्वयं सूर्य नारायण। तेणु सूर्य नारायण को हनुमंत बाबा कहले तू सिना गोटे सूर्य मुझे कोटी सूर्य समप्रभ ना कि तू माकड़ा तो भितर कोटे सूर्य कौटू आसिले ना तू जाणिना रे सूर्य नारायण तुम्हें जाणिना मो भितर कौन अच्छे ना कौन अच्छा मो छाती की खोलीदेवी तो मो छाती हृदय भितर भगवान रघुनाथ विराजमान कर प्रणव पवन कुमार पापक ज्ञान घन जा सुहृदय आगार बसऊ राम सरचाप धर। अरे मो हृदय भितर अखिल ब्रह्मांड नाथ कोटि कैवल्य नाथ आनंद कंद मर्यादा पुरुषोत्तम राघवेंद्र सरकार विराजमान कर तेणु मो हृदय भितर कोटि सूर्य समप्रभ तू गोटे सूर्य मु कोटे सूर्य मो सहित तू तुलनीय नुह तुलनीय न हनुमान हसिले कहले बढ़ुनु ना आउ बढ़ी ना आउरी बढ़ुनु ना आउरी बढ़ी ना जा के बढ़े जितेबले खूब जोर बढ़िया को आरंभ कले हनुमान सारा द्याव्या पृथ्वी अंतरिक्ष व्यापी विशाल मुख कराल बदन देखेदेले सूर्य किले रे बाप रे बाप ये माकड़ ना आउ किए रे ये बानर हो पारे ये कहला एकादश रुद्र ये कौन सत्यरे रुद्र सूर्य नारायण देखिले शंकर अपूर्व अवतार बानर रूप से आर चरण कृतंबा कायजम कर्मजम्बा श्रवण नयन जम्बा मान संबापराधम विहित विहितंबा सर्वमेतद क्षमस्व जय जय करुणाब्दे श्री महादेव शंभो। भगवान सूर्य नारायण को प्रणाम शंकर भगवान को प्रणाम कले सूर्य नारायण कहले आ तुम्हें एड़े सुंदर तुम्हें एड़े भावमय तुम्हें एड़े लक्ष्यमय एड़े सुंदर प्रेममय तुम्हें चार मिले चौसठी खेले बीस रहे कर जोड़ हरिजन से हरिजन मिले बीहसे सात करोड़ एपटे देवता सेपटे देवता एपटे सूर्य नारायण सेपटे शंकर अवतार नहीं बानर श्रेष्ठ कपि श्रेष्ठ स्वयं हनुमंत महाराज उभय उभयर मिलन होगा परस्पर भाव में भल भाव मिलन होगा। सूर्य नारायण को देखुं शंकर भगवान कहे मुझे एमती सेमती दिए नुह तते पेट भितर को छाड़ी सारा विश्वव्यापी गल मुहूर्त भितर हनुमंत महाराज सूर्य नारायण सारा जगत को आलोक देलावाला हनुमान गर्भर रही जनमंडलं दीप्ति करं विशालं रत्न प्रभंति ब्रह्मनादिरूपं दारिद्र दुख क्षय कारणं च पुना तुमां तत्सवितुर्वरेण्यम् जनमंडलं देवगणेषु पूजितं विप्रैस्तुतं भावनमुक्तिकोविदं तं देवदेव प्रणमामि सूर्यं पुनातु मां तत्सवितुर्वरेण्यम् जनमंडल ज्ञान धनं स्वगम्यं त्रैलोक्य पूज्यं त्रिगुणात्मरूपं समस्त तेजो मय दिव्य रूपं पुनाति मां तत्सवितुर्वरेण्यं पुनातु। जय हो सब गाइए प्रेम से गाइए हरि बोल राधे बोला आनंद कंद भगवान की सच्चिदानंद भगवान की सूर्य नारायण भगवान की। हनुमान महाराज सूर्य महाराज को फल ज्ञान करी मुहूर्तक भितर आकर्ष करी सुंदर विशाल हाथ में नियासी गर्भरे पकईदे सूर्य नारायण पेट भितर ये पड़गले हनुमान महाराज गिड़ी सारापर पेट को थापड़ी कहते डोंट वरी मेक मेरी रिपीट हरी या भितर था बेटा भल हो था भल हो था बोला आनंद कंद भगवान की। सूर्य नारायण आज्ञा पेट भितर रहिले समग्र ब्रह्मांड को आलोक दौथिला वाला जेतले पेट भितर रहिवला सेतबेले कौन हुए भाई माने सूर्य चंद्र आकाश रे देतले देखा दौथियो जदि खंडे मेघखंड आकाश रे तांको तळे एमति विस्तारित कर दो पक्ष आउ कोन आलोक देखा जीव आउ शीतल शांत कांत कोमल अपूर्व सुंदर स्नात स्निग्ध कोमल किरण आउ पाइबे आपण पाइबे नाही भाई माने तनु मेघखंड घोड़ेला पर चंद्रमा को सेई भलिया सूर्य नारायण हनुमान रे पेट भितर रहिले भाई माने आजिकालिका भाषा रे मु कहे लाइट हाउस ता स्वर्गर लाइट हाउस ता आज्ञा पेट भितर हनुमान कर रहिला चारि यार अंधार हे गला भगवान जुआर चाहुचति वैकुंठ अंधार इंद्रपुर अंधार ब्रह्मालोक अंधार रुद्रलोक अंधार सचराचर अंधार अमरावती अंधार नंदनवन अंधार सचराचर अंधार हे गला अंधकार भितर रहिले आज्ञा लाइट हाउस हनुमान रे पेट भितर पसि आइछि हनुमान महाराज कहले चिंता करना या भितर बेटा था आज्ञा तार भितर आनंद रे हनुमान महाराज रखिदेकि जेतले किरिकिरी 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 हेकिरी अइचंती सूर्य जेतले पशुचंती कहले हनुमान रे ना आज्ञा ना तू मते काई कि नौचु ना तते बंचै दउचे ना कारण ना तते आज होची राहु गेलिया कथा सूर्य पराग आज सूर्य नारायण तते राहु गेलिया कथा आ राहु राक्षस कबलरु तते मुक्ति करिया पई पेट भितर को किछि समय पई छाडि दैची भूलटा कोन करि देली बाटा भूल कोन करि देली मो पेट भितर रह मते धन्यवाद दो दरकार राक्षस कबलरु तते विमुक्ति दउचि विमुक्ति दउचि सूर्य नारायण पेट भितर रहले भाई सेदिन कोन हेतला सूर्य पराग हेतला सूर्य पराग दिन भगवान सूर्य नारायण को राहु रास राक्षस गिळिबा कथा हनुमान महाराज कहिले देवतांकर पुत्र मु देवता कार्य करिवि सूर्य नारायण को राहु राक्षस काई गिळिबो भलो कार्य कर दिले मंद कोन अछि पेट भितर आनी रखि देला आज्ञा सूर्य रहिले पेट भितर देवता माने सडे हाकु हाकु आज्ञा हेले अंधार हे गला कुआडे आउ लाइट नाही समस्त दौडा दौडी आज्ञा हेले अरे अंधार कुआडे गला भगवान सूर्य नारायण पेट भितर अछि के जानि परले नाही इंद्र उठेले फोन मु आजिकालिका भाषा रे पुनर्वार कहुछि आपण मानको आज्ञा इंद्र पठेले ब्रह्मा को पचारे कहले अच्छा आपणकर घरे लाइन अच्छी ना नाई बा तुम घरे नाई ना नाई इंद्र आउ ब्रह्मा एकाठी कहीकि पचारे भगवान शंकर को पचारंतु समस्ते कहे शंकर आउ कौन घरे थे शंकर बुलाबूली करुवे आज्ञा शंकर भगवान कौटी रहती शंकर भगवान गोटे अंश तो हनुमान अवतार नहींक्र आसती शंकर भगवान गोटे चाकरी करती आज्ञा शंकर चाकरी है नाइट वाच मैंने आज्ञा राति अधिया जगियावाला से आम शंकर भगवान ये भाया सुंदर भाव में जगती आज्ञा कहे शंकर नए तथा पचरा गला सब अंधकार हो जाए सबु देवता मैंने कहे लाइट कुआड़े गला लाइट कुआड़े गला लाइट कुआड़े गला चिंता करपटे देवता मान भितर हा हतस्मी पड़ जापटे तलू को जितेबले माँ पठे पुओ को पुओ जो फल खाई तलू को न फेरला माँ चिंता कर रही कौन है कुआड़े गला किम करमी कम गछामी कमे रक्षा कर सी आम चित्कार करूँ माँ अंजना सुंदरी यही समय हठात पवन महाराज विजय हेले कहले जत आसिले देखिले पुओंर आकाशर कोल में लेपटेरी पड़ी आज्ञा इथर जमी पड़ी घोषर मानने ओहलुता दोहलु थाए से दोहलुची बापा जो पुओ को देखीदे कहे मो पुओर कौन किसी होश ना कि कौन है देखिले समस्ते कहले आरे समस्त घर लाइन बंद कर दे तो तेणु या देवता मैंने कौन कले समस्त कले समस्त बोधे असुविधा हाब पवन से ही जगह टी ठिया होगले जमी आज्ञा पवन ठिया होती पचारे कौन है ना कौन हम आम सब देवता मान ये लाइट हाउस बंद करदेला आम गोटे राति अधिया मीटिंग कलु ब्रह्मा कहले शुण आज जदि सूर्य को गिले काली से आसी इंद्र को गिलब हे इंद्र काली तापर दिन आसी रुद्र को गिलब से प्रोग्राम करी गिला गिली आरंभ कर यहाँ तलू आसी केवल गिलिया तेणु हुशियार या रक्षा करने आम बंचा दरकार निज निजर पराक्रम बल किसी दे या खत्म करा दरकार खत्म करा दरकार तेणु सबु देवता मैंने राति अधिया निज निजर पराक्रम बल शक्ति सामर्थ्य किसी दे ये पिला बाड़ जिते करे पिलाटा आकाश कोल में लेपटे जाँ माँ बोली चित्कार कर रही जाइए खाली अणचाष पवन जाऊँची पवन महाराज देखीदे कह हरे देवता मैंने छोटिया पिलाटा कम कला तुम एमती दंड दे कांदी बोबई कि अंजना पाखे लागिक आसी पहुँचले पवन महाराज अंजना पचारा पुओ जाता कुआड़े कुआड़े गला तुम्हें पलि आस मो पुओ कुआड़े गला पवन देवता किसी कहूना पुणी पचारे पुओ कुआड़े गला पवन किसी कहूना पचारे कौन है मो पुओर कह ना आउ कौन पुओ अच्छी ना कौन है ना तू पठे दे सूर्य पाक खाद्य कि गिड़ापी सूर्य नारायण सामर्थ्य दे सबू देवता मैंने एकाठी करमती वज्र प्रहार करधनु भांगी जाइए नई पड़ी पिलाटा लेपटे आउ ना मुहूर्त भितर तर प्राण विसर्जन हम प्राण विसर्जन हम मो पा मारिदेले देवता मैंने मो पा मारिदेले देवता मैंने पवन महाराज चित्कार कले जिते ये कहले कहले କହିଲେ ଅଞ୍ଜନାରେ ଆଉ ପିଲାକୁ ତୁ ପାଇବୁନୁ ନା ଧିକ ତୋ ବାପା ପଣିଆକୁ, କିଏ କହିଲେ ଅଞ୍ଜନା ମହାରାଣୀ କହିଲେ ଆରେ ଦୁନିଆରେ ଏମିତି ବାପା କିଏ ଅଛି, ପୁଅର ମଲା ଖବର ତା ମା ଆଗରେ ଆଣିଦେବ, ଗର୍ଭଧାରିଣୀ ଆଗରେ ଦେବ, ମୁଁ ଧନ୍ୟ ଗର୍ଭ ବୋଲି ବିଚାର କରୁଥିଲି, ତୁମ ପିଲାକୁ ଏଇଆ କରିଦେଲୁ ଏଇଆ କରିଦେଲୁ, ଆଉ ବାପା କି ବାପା ତୁମେ ହେଇଛ, ତୁମ ପୁଅ ମାଡ଼ ଖାଉଛି, ମା ଆଗରେ ଆସି ସକି ହେଇକିରି ଏ କଥା କହୁଛ। ପବନ କହିଲେ ମୁଁ କ'ଣ କରିବି, ନା ଏଇଠି ସିଆରାମ କି ଜୟ କର ନା କ'ଣ, ନା ଜନ୍ମ ହଉ ହଉ ମୋ ପିଲା ସବୁ ଦେବତାମାନଙ୍କୁ ପେଟ ଭିତରକୁ ଛାଡ଼ିଦେବା, ଦେବତାମାନଙ୍କର ଯିଏ ହେଉଛନ୍ତି ସ୍ୱୟଂ ଆଲୋକ ପ୍ରଦାନ କରିବା ବାଲା, ଲାଇଟ୍ ହାଉସ୍କୁ ପେଟ ଭିତରେ ରଖିଦେଲା, ସମଗ୍ର ଘର ଅନ୍ଧାର କରିଦେଇଛି। ତୁ ପବନ ସମସ୍ତଙ୍କୁ ପବନ ସପ୍ଲାଇ କରିଲା ବାଲା, ବାୟୁ ସମସ୍ତଙ୍କୁ ଦେଲା ବାଲା, ମୋ ପୁଅ ତ ଲାଇଟ୍ଟା ବନ୍ଦ କରିଦେଇଛି, ତୁ ପବନ ବନ୍ଦ କରିଦେ, ଦେଖିବା ଦେବତାମାନେ କ'ଣ କରିବେ। ପୁଅ ପାଖରେ ଏମାନେ ଯେଉଁ ଅପରାଧ କଲେ ତା ଦଣ୍ଡ ସ୍ୱରୂପ ତାଙ୍କୁ ଏଇ ଦଣ୍ଡ ଦିଅ, ପବନ ନିରୋଧ କରିଦିଅ। ଆଜ୍ଞା ପବନ ମହାରାଜ କହିଲେ ଠିକ୍ କହିଛୁ, ମୁଁ ଏଥର ଚାଲିଲି। ଆଜ୍ଞା ପବନ କ'ଣ କଲେ ଜାଣିଛନ୍ତି ନା, ଇନ୍ଦ୍ରଙ୍କ ଘରୁ ଅପସରି ଗଲେ, ବ୍ରହ୍ମାଙ୍କ ଘରୁ ଅପସରି ଗଲେ, ସମଗ୍ର ସ୍ୱର୍ଗପୁରରୁ ଅପସରି ଗଲେ, ଆଜ୍ଞା ଚାରିଆଡ଼ୁ ଅପସରି ଗଲେ, ଆଉ ଚାରିଆଡ଼ୁ ଆଜ୍ଞା ଯାଇଛନ୍ତି ଅପସରି ଗଲେ। ଯେତେବେଳେ ଚାରିଆଡ଼ୁ ଅପସରି, ବୈକୁଣ୍ଠରୁ ଯାଇନି ଆଜ୍ଞା, ଭଗବାନ ନାରାୟଣଙ୍କ ଘରୁ ଯିବା ଆସିବା ନାହିଁ, ସେଇଟା ବୈକୁଣ୍ଠ ଆଜ୍ଞା। ସେଠି ଅଚାନକ ଲାଇନ୍ ଥିବ, ସବୁଆଡ଼ୁ ଲାଇନ୍ ଗଲେ ମଧ୍ୟ ସେଠୁ ଲାଇନ୍ ଯାଇନଥାଏ, ସବୁଆଡ଼ୁ ପବନ ପଳେଇଲେ ମଧ୍ୟ ସେଠୁ ପବନ ଯିବନି, ସବୁଆଡ଼ୁ ୱାଟର ସପ୍ଲାଇ ବନ୍ଦ ହେଲେ ସେଠୁ ୱାଟର ସପ୍ଲାଇ ବନ୍ଦ ହେବନି। ତା କାରଣ ହେଉଛି ଆଜ୍ଞା କ'ଣ ଜାଣିଛନ୍ତି ନା, ବୈକୁଣ୍ଠାଧିପତି ଭଗବାନ ଆନନ୍ଦକନ୍ଦ ସଚ୍ଚିଦାନନ୍ଦ ଚିନ୍ମୟ ଘନ ଅଶରଣ ଶରଣ ଅନିର୍ବଚନୀୟ ଭଗବାନ ଦେବାଦି ଦେବରାଜ ଭଗବାନ ସମସ୍ତଙ୍କର ଆଶୀର୍ବାଦ ମଙ୍ଗଳ କାମନା କରି ରଖିଥାନ୍ତି। ତେଣୁ ପବନ ସେଇଟାକୁ ଛାଡ଼ି ତା ଭଗବାନ ବିଷ୍ଣୁଙ୍କ ହେଡ଼କ୍ୱାର୍ଟର ଛାଡ଼ି ସବୁ ଘରୁ ଲାଇନ୍ ଆଜ୍ଞା ପବନ ବନ୍ଦ କରିଦେଲା। ଦେବତାମାନେ ହାକୁ ହାକୁ ହେଲେ, ଇଆଡ଼େ ତ ଅନ୍ଧାର ହେଇଛି, ସାଡ଼େ ପବନ ପଳେଇଲା ଆଜ୍ଞା, ଇଏ ତାକୁ ଧରୁଛି ତାକୁ ଧର, ଅନ୍ଧାରରେ ଅନ୍ଧାରରେ ଖାଲି ଅଣ୍ଡଳା ଅଣ୍ଡଳି ହେଲେ କୁଆଡ଼େ କିଏ ଗଲା। ଯେତେବେଳେ ପବନ ଖସିଗଲା, ଦେବତାମାନଙ୍କର ପିଲାମାନେ ବିଚାର କଲେ, କହିଲେ ଆରେ ପବନ ତ ପଳେଇଯାଉଛି, ଅକ୍ସିଜେନ୍ ଥଳି କେଉଁଠି ଅଛି। ଆଜ୍ଞା ସ୍ୱର୍ଗର ଦେବତା ହେଲେ ଅଶ୍ୱିନୀ କୁମାର, ଡାକ୍ତରଖାନାରେ ଯାହା ଅକ୍ସିଜେନ୍ ଥଳି ଥିଲା ସେ କ'ଣ କଲେ, ପିଲାମାନେ ଧରିକିରି ତାକୁ ଆଜ୍ଞା ଯିଏ ଯୁଆଡ଼େ ପଳେଇଲେ ଆଜ୍ଞା। ଦେବତାମାନେ ଅଣଚାଷ ପବନ ବହୁଛି, ତଣ୍ଟି ଅଠା ହେଇଯାଉଛି, ଜିଭ ଖନି ମାରିଯାଉଛି, କଥା କହିପାରୁନାହାନ୍ତି, କ'ଣ କରିବେ କିମ୍ କରିବେ ମାନେ କୁଆଡ଼େ ଯିବେ କ'ଣ କରିବେ ଚିନ୍ତା କରିପାରୁନାହାନ୍ତି। ଏହି ସମୟରେ ଗୋଟେ ବାବାଜୀ ନାକରେ ଆଜ୍ଞା ନଳିଟାକୁ ଲଗାଇ ଆକାଶରେ ଖାଲି ଉଡ଼ି ଉଡ଼ିକିରି ଜୟ ହୋ ଜୟ ହୋ ଜୟ ହୋ ନାରାୟଣ ନାରାୟଣ ଉଚ୍ଚାରଣ କରି ଯାଉଛନ୍ତି। ବ୍ରହ୍ମା କହିଲେ ନାରଦ ନାଜ୍ଞା ନା ଆମେ ସମସ୍ତେ ହାକୁ ହାକୁ ଏଣୁ ପବନ ଆମଠୁ ପଳିଯାଇଛି, ତମର କ'ଣ ହେଇଛି। ନାଜ୍ଞା ନାକରେ ମୋର ପବନ ନଳି ପଶିଛି, ନାକରେ ପବନ ନଳି କେଉଁଠୁ ପଶିଲା, ନା ତମର ସିନା କିଛି ନାହିଁ ମୋର ଅଛି, ନା ମାନେ ନା ତମେ ହଇରାଣ ହେବ ଅପରାଧ କରିଛ ମୋର କିଛି ହେବାର ନାହିଁ, ନା ନଳିଟା ତମ ନାକରେ ପଶିଛି, ନଳିର ପ୍ରଥମ ଭାଗଟା କେଉଁଠି ପଶିଛି, ନା ବିଷ୍ଣୁଙ୍କ ଗାର୍ଡେନ ଭିତରେ ମୁଁ ପକାଇ ଦେଇଛି ଉପବନରେ, ନା କାହିଁକି ନା ସେଠି ପବନ ଅଛି, ସେଠି ଲାଇଟ୍ ଅଛି, ସେଠି ଜଳ ଅଛି, ତେଣୁ ମୋ ଲାଇଟ୍ଟା ମୋ ଯେଉଁ ନଳିଟା ମୁଁ ସେଠି ପକାଇ ଦେଇଛି ନା। ଆଚ୍ଛା 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 ଦେବତାମାନେ କହିଲେ କ'ଣ କଲେ ହେବ। ନାରଦ କହିଲେ ଗୋଟିଏ କାମ କର, ମୁଁ ତ ନଳି ସେପଟେ ପକାଇ ଦେଇ ସୋସାଡ଼ିକିରି ଏପଟେ ପବନ ତକ ପିଉଛି, ବୁଲାବୁଲି କରୁଛି, ଯାହା ଘରେ ଯେତେ ନଳି ଲମ୍ବା ଅଛି ଲଗାଇକିରି ତାଙ୍କ ଗାର୍ଡେନରେ ପକାଇ ଦେଇ ପିଆପିଇ କରୁନ, କହିଲେ ଆଉ ଅନ୍ଧାରେ ନଳି ମିଳିବ। ଚାଲ ଦେବତାମାନେ ସମସ୍ତେ କ'ଣ କରିବା, ବ୍ରହ୍ମାଦି ସକଳ ଦେବତାମାନେ ଇନ୍ଦ୍ରଙ୍କୁ ଧରି କ'ଣ କଲେ, ଆଜ୍ଞା ଚାଲିଲେ ବିଷ୍ଣୁଙ୍କର ଯେଉଁ ମେଘନାଦ ପାଚିରି ଡିଆଁ ଡିଆଁ କରିବାକୁ ଆରମ୍ଭ କଲେ। ଶଙ୍କର ଭଲ ଡେଇଁଲା ବାଲା ଆଜ୍ଞା ନଟରାଜ ମହାରାଜ ପ୍ରଭୁ, ବନ୍ଦେ ଦେବ ଉମାପତି ସୁର ଗୁରୁ, ବନ୍ଦେ ଜଗତ କାରଣ, ବନ୍ଦେ ପନ୍ନଗ ଭୂଷଣ ମୃଗଧରଂ, ବନ୍ଦେ ପଶୁନାପତି, ବନ୍ଦେ ସୂର୍ଯ୍ୟ ଶଶାଙ୍କ ବହ୍ନିନୟନ, ବନ୍ଦେ ମୁକୁନ୍ଦ ପ୍ରିୟଂ, ବନ୍ଦେ ଭକ୍ତଜନାଶ୍ରୟଂ ଚ ବରଦଂ, ବନ୍ଦେ ଶିବ ଶଙ୍କରଂ, ବନ୍ଦେ ଶିବ ଶଙ୍କରଂ। ବୋଲା ଆନନ୍ଦକନ୍ଦ ଭଗବାନ କି, ଭୂତ ଭାବନ ଶଙ୍କର ଭଗବାନ କି। ଆଜ୍ଞା ଶଙ୍କର ପାଚେରି ଡେଇକିରି ଆଗ ଡେଇଁ ପଡ଼ିଲେ, ଶଙ୍କର ଭଗବାନ ପାଣି ପେମାନ ପବନକୁ ପିଇବାକୁ ଆରମ୍ଭ କଲେ। ତାପରେ ଇନ୍ଦ୍ର ଦେବତା ଲଙ୍ଗ ଜପ ହାଇଜପ ଡିଆଁ ଡିଁ କରିବା ବାଲା, ସିଏ ମଧ୍ୟ ପାଚେରି ଡେଇଁକିରି ଆଜ୍ଞା ପିଆ ପବନ ପିଆପିଇ କଲେ। ଆଉ ଯେଉଁ ଦେବତାମାନେ ଥିଲେ ଡିଆଁ ଡିଁ କଲେ। ଆଜ୍ଞା ବ୍ରହ୍ମା ବୁଢ଼ା ସବୁଠୁ ବୁଢ଼ା ଆଜ୍ଞା ପାଚିଲା ଦାଢ଼ି କେରାକ ହଲେଇ ଦେଇ ବ୍ରହ୍ମା କହିଲେ ଭାଇମାନେ ସମସ୍ତେ ତ ପଳେଇଲେ ବୁଢ଼ାଟା, ମୁଁ ଅତି ପୁରୁଣା, ଆରେ ମୋତେ ନେଇକିରି ଯାଏରେ କମଣ୍ଡଳୁ ମୋର ଅରୁଆନ ଡାଲମା ଜିନ୍ଦାବାଦ, ମୁଁ ଆଉ କିଛି ଖାଇବିନି ରେ, ମୋତେ ନେଇକିରି ଯାଅ ମୋତେ ନେଇକିରି ଯାଅ, କେହି ଆଜ୍ଞା ଶୁଣିଲେନି। ପବନ ପିଆପି କରିସାରିଲା ପରେ ଇନ୍ଦ୍ର ବିଚାର କଲେ, ଆରେ ବ୍ରହ୍ମାଟା ରହିଗଲା କ'ଣ କରିବା, ନା ତମେ ଯଦି ସେପଟୁ ଉଡ଼ିଆ କାଳେ ପ୍ରାଣ ପଳେଇବ, ତେଣୁ ନିଜ ୟା ଉତ୍ତରୀୟକୁ ତା ଉତ୍ତରୀୟ, ତା ଉତ୍ତରୀୟକୁ ତା ଉତ୍ତରୀୟ ବନ୍ଧାବନ୍ଦୀ କରିଦେଲେ, କୂଅରୁ ପାଣି କାଢ଼ିଲା ଭଳିଆ ବ୍ରହ୍ମାକୁ ଆଜ୍ଞା କହିଲେ ଧର ଶେଷ ମୁଣ୍ଡଟି। ବ୍ରହ୍ମା ଧରିଲେ, ଏମାନେ ଭିଡ଼ିକିରି ଆଣି ବ୍ରହ୍ମାଙ୍କୁ ଏପଟେ ବିଷ୍ଣୁଙ୍କ ବଗିଚାରେ ପକାଇଦେଲେ, ଉପବନରେ ପକାଇଦେଲେ। ବୁଢ଼ା ଲୋକ ସାମର୍ଥ୍ୟ କମିଯାଇଛି, ଅତି ଦୁର୍ବଳ, ଏପଟେ ପବନ କମିଗଲେଣି, ବ୍ରହ୍ମା ଯେତେବେଳେ ପଡ଼ିଗଲେ ଆଜ୍ଞା ତାଙ୍କ ପିଚା ପିଚା ତ ରଜ ହେଇଗଲା। ବୋଲ ଆନନ୍ଦକନ୍ଦ ଭଗବାନ କି। ବ୍ରହ୍ମା ଯେତେବେଳେ ଚିତ୍କାର କଲେ ଚାରି ମୁଣ୍ଡ ଏଟା ଚାରିଟା ପାଟି ଯେତେବେଳେ କମ୍ପମାନ ହେଲା, ଭଗବାନ ବିଷ୍ଣୁ ଖାଇ ବସିଥିଲେ, ଉଠିଲେ, କହିଲେ ଆରେ ଏଇଟା ତ ବ୍ରହ୍ମାଙ୍କ ପାଟି, ଇଏ ଆୱାଜ ବ୍ରହ୍ମାଙ୍କ ତୁଣ୍ଡରୁ ଶୁଣେ, ବେଦ ବୋଲିଲା ବେଳେ ଇଏ କ'ଣ ବ୍ରହ୍ମା ଆସି ଆମ ଘରେ ଗାର୍ଡେନରେ ପହଞ୍ଚିଲେ ନା କ'ଣ? ଲକ୍ଷ୍ମୀ ଦେଖିବ ତ, ମା ଜଗଦମ୍ବା ଲକ୍ଷ୍ମୀ ଠାକୁରାଣୀ ପରାମ୍ବା ଭଗବତୀ ବିଦ୍ୟା ଅବିଦ୍ୟ ଜଗଦମ୍ବେ ମା ଲକ୍ଷ୍ମୀ ପ୍ରଭୁଙ୍କୁ କହିଲେ, ଯାସା ପଦ୍ମାସ୍ତନାସ୍ତା ବିପୁଳ କଟି ତଟି ପଦ୍ମପତ୍ରାୟତାକ୍ଷୀ ଗମ୍ଭୀରାବର୍ତ୍ତନାଭେସ୍ତନ ଭର ନମିତା ଶୁକ୍ଳବସ୍ତ୍ରୋତ୍ତରିୟା ଲକ୍ଷ୍ମୀର ଦେବୈ ଗଜେନ୍ଦ୍ରୈର ମଣିଗଣ ଖଚିତେଇ ସ୍ନାପିତା ହେମ କୁମ୍ଭୀ ନିତ୍ୟଂ ସା ପଦ୍ମହସ୍ତା ବସତୋ ମମ ଗୃହେ ସର୍ବମାଙ୍ଗଲ୍ୟଯୁକ୍ତା ସର୍ବମାଙ୍ଗଲ୍ୟଯୁକ୍ତା ବୋଲାନନ୍ଦ କନ୍ଦ ଭଗବାନ କି। ମା ଯୋଗମାୟା କୃପାମୟୀ ଭଗବତୀ ଗୋବିନ୍ଦାଙ୍ଗ ବିହାରିଣୀ ଲକ୍ଷ୍ମୀ ଠାକୁରାଣୀ ବଢ଼ିଆ କଥାଟିଏ କହିଲେ, କହିଲେ ନାଥ ଆମର ଯେଉଁ ବଗିଚା ନା, ବଗିଚାରେ ବ୍ରହ୍ମା କ'ଣ ଗଢ଼ୁଛନ୍ତି ଆସୁଛନ୍ତି ଖାଲି କାନ୍ଦୁଛନ୍ତି, ଇଲୋ ବାପଲେ ଇଲୋ ମାଲ ହେଉଛନ୍ତି, ଇନ୍ଦ୍ରାଦି ସକଳ ଦେବତାମାନେ ବସୁଛନ୍ତି ଖାଲି ନାକରେ ଲଗେଇ ଏମିତି ଖାଲି କ'ଣ ପିଆପିଇ କରୁଛନ୍ତି, ଦେଖ ତ ଦେଖ ତ ଭଗବାନ ନାରାୟଣ ଆନନ୍ଦକନ୍ଦ ସଚ୍ଚିଦାନନ୍ଦ ମା ଲକ୍ଷ୍ମୀଙ୍କ କଥାରେ ଆଗକୁ ଚାଲିଲା। ଆଜ୍ଞା ଆମ ପ୍ରଭୁ ଲକ୍ଷ୍ମୀ ନାରାୟଣଙ୍କର ଗୋଟେ ଆଦତ ଅଛି, ଅଭ୍ୟାସ ଅଛି, କ'ଣ ଅଭ୍ୟାସ ଜାଣିଛନ୍ତି ନା, ଆମ ପ୍ରଭୁ ସଦାବେଳେ ତାଙ୍କ ମାଆଙ୍କ କଥା ଶୁଣନ୍ତି, ଲକ୍ଷ୍ମୀଙ୍କ କଥା ଶୁଣନ୍ତି, ତେଣୁ ଲକ୍ଷ୍ମୀ ଯାହା କହିବେ ସେଇଟାକୁ ଆଗ ଭଗବାନ ଟିକେ ଜୋରରେ ଶୁଣନ୍ତି ଭଗବାନ। ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ କହିଲେ, ପ୍ରଭୁ ଉଠିଲେ, ଖାଇକିରି ଉଠିଲେ, ସତୁ ସତୁ ଦେଖିଲା ବେଳକୁ ବ୍ରହ୍ମା ଇନ୍ଦ୍ର ବରୁଣ ଯମ ସକଳ ଦେବତାମାନେ ବସିକିରି ମାନେ ବଗିଚା ଭିତରେ ଖାଲି ନିଶ୍ୱାସ ନେବାରେ, ଜୋରରେ ନିଶ୍ୱାସ ନେବାରେ ବସିଛନ୍ତି, ସତ୍ୟବା ଏମାନେ ଯୋଗ ପ୍ରକ୍ରିୟା କରୁଛନ୍ତି। ବିଷ୍ଣୁ ଆସିଲେ, ଲକ୍ଷ୍ମୀ ଆସିଲେ, ଲକ୍ଷ୍ମୀ ନାରାୟଣ ଏକାଠି ଠିଆ ହେଲେ, ସକଳ ଦେବତାମାନେ ଦେଖି ତାଙ୍କୁ ପ୍ରଣାମ କଲେ, ପ୍ରଭୁ ଆପଣଙ୍କ ଚରଣାର ବିନ୍ଦ ତଳେ ପ୍ରଣାମ, ହେ ଲକ୍ଷ୍ମୀ ନାରାୟଣ। ଦେବତାମାନଙ୍କୁ ଦେଖି ଭଗବାନ କହିଲେ, ଆମ ତରଫରୁ ତ ତୁମକୁ ନିମନ୍ତ୍ରଣ କରାଯାଇନଥିଲା, ଏମିତି ଅପ୍ରତ୍ୟାଶିତ ଭାବରେ ଅଚାନକ ଭାବରେ ଅନାହୁତେ ପ୍ରବିଶ୍ୟତି ନ୍ୟାୟରେ ତୁମେ ହଠାତ୍ ଏହା ଭିତରେ ପ୍ରବେଶ କଲ, କାରଣ କ'ଣ ଦେବତାଗଣ? ସକଳ ଦେବତାମାନେ କହିଲେ, ଭଗବାନ କହିଲେ, ବ୍ରହ୍ମା କହୁନ, ବ୍ରହ୍ମା କହିଲେ ମୁଁ କ'ଣ କହିବି, ଇନ୍ଦ୍ରଙ୍କୁ ପଚାରୁନ, ଇନ୍ଦ୍ରଙ୍କୁ ପଚରାଗଲା, ଇନ୍ଦ୍ର ତମେ କହୁନ ନା, ଆଜ୍ଞା ମୋତେ କ'ଣ ପଚାରୁନି, ଶିବଙ୍କୁ ପଚାରୁନ, ଶିବ ଆଜ୍ଞା ଖୁଲୁମ୍ ଖୋଲା ଦେବତା, ସବୁ ତାଙ୍କର ଖୋଲାମେଲା ଆଜ୍ଞା, ସବୁଦ୍ୱାର ଅବାରିତ, ସବୁଦ୍ୱାରରେ କିଛି କବାଟ ଅଛି ଆଉ କ'ଣ ଗୋଟେ ଅଛି, ଭଗବାନ ଶଙ୍କର ହେଲେ ଅବାରିତ ଦ୍ୱାର ତାଙ୍କର, ସେ ଖୁଲୁମ୍ ଖୋଲା ଦେବତା, ତାଙ୍କର ସବୁ ଖୋଲା ଆଉ ମେଲା। ଦେଖୁନାହାନ୍ତି ଭଗବାନ ଶଙ୍କରଙ୍କର ଯେଉଁ ଶିବାଳୟ, ଦେବାଳୟ, ଶିବାଳୟରେ ଆପଣ ଦେଖିବେ ମହାଦେବଙ୍କ ମନ୍ଦିରରେ ଭଗବାନ ଶଙ୍କର ଦେବତା ରୂପରେ ପୂଜା ପାଉଥିବେ, ତାଙ୍କ ପାର୍ଶ୍ୱ ଦେବତା ରୂପରେ ତାଙ୍କ ଦୀପ ଆଉ ତାଙ୍କ ଠାକୁରାଣୀ ମା ପାର୍ବତୀ ମହାରାଣୀ ରହିଥିବେ। ଏଭଳିଆ ଖୁଲୁମ୍ ଖୋଲା ଦେବତା କେଉଁଠି ଅଛନ୍ତି ଆଜ୍ଞା? ଦିନରେ ସବୁ ଦେବତାଙ୍କର ଜନ୍ମଦିନ, ୟାଙ୍କ ରାତିରେ ଜନ୍ମଦିନ, ୟାଙ୍କର ଶିବରାତ୍ରି, ତେଣୁ ୟାଙ୍କର ବାର୍ଥ ଡେ ନୁହଁ, ବାର୍ଥ ନାଇଟ୍ ୟାଙ୍କର ଆଜ୍ଞା। ସବୁ ଦେବତାମାନେ ବିଷ ଅମୃତ ଖାଲି ୟାଙ୍କୁ ବିଷ ଦେଇଦେଲେ, ଇଏ ବିଷ ରଖିଲେ କଣ୍ଠରେ, ରାମ ନାମ କଣ୍ଠରେ ମିଶେଇଦେଲେ, କଣ୍ଠରେ ବିଷ ଥିଲା, ରାମ ନାମ ମିଶିଗଲା, ତେଣୁ ବିଶ୍ରାମ ନେଇଗଲେ ଶଙ୍କର ଭଗବାନ। ଖୁଲୁମ୍ ଖୋଲା ଦେବତା ବଡ଼ ଅପ୍ରତ୍ୟାଶିତ ଭାବରେ ଯେତେବେଳେ ଭଗବାନ ପଚାରିଲେ ଶଙ୍କର ଭଗବାନଙ୍କୁ, ଶଙ୍କର କହିଦେଲେ, କହିଲେ ଆଜ୍ଞା ଆମେ ଦେବତାମାନେ ଆମମାନଙ୍କର ବଳ ଦେଇକରି ଗୋଟେ ମାଙ୍କଡ଼ ପିଲାଟେ ଲାଇନ୍ କଟ୍ କରିଦେଲା, ଆମମାନେ ଅନ୍ଧାରେ ପଶିଲୁ, ତାପରେ ଆଜ୍ଞା ପବନ ପଳେଇଲା, ଆମମାନେ ଅଚାନକ ମାନେ କିଛି ଆଉ ପାଇଲୁନୁ ଉପାୟ, ବଳ ପ୍ରୟୋଗ କରି ପିଲାଟାକୁ ଆଜ୍ଞା ତା ଅଧହନୁ ଭାଙ୍ଗି ଦେଇଛୁ, ସେ ଆକାଶର କୋଳରେ ଲେପ୍ଟେଇଛି। ଭଗବାନ କହିଲେ ତାପରେ କ'ଣ ହେଲା? ନା ଆଜ୍ଞା ପରେ ଆମେ ଜାଣିଲୁ ୟା ବାପା ନା ପବନ, ପବନ ଯେତେବେଳେ ଜାଣିଲେ ନା ସେ ଅଚାନ ଅଣୁଚାଷ ଭାଇ ଏକାଠି ହେଇ ଆଜ୍ଞା ପବନ ରୁନ୍ଧି ଦେଇଛନ୍ତି, ସ୍ୱର୍ଗପୁରରେ ଲାଇନ୍ ନାହିଁ କି ପବନ ନାହିଁ, ବଞ୍ଚିବା ଆମେ କାହିଁ ପାଇଁ, କେମିତି ବଞ୍ଚିବୁ ପ୍ରଭୁ, ଦୌଡ଼ିକିରି ଆପଣଙ୍କ ବଗିଚା ଭିତରେ ପବନ ପାଇକିରି ପଳେଇ ଆସିଛୁ, ଆମକୁ ଏ କଥା ନାରଦ ଆଜ୍ଞା କହିଲେ। ଭଗବାନ ନାରଦ ବୁଲାବୁଲି କରୁଥିଲେ ପଳେଇଗଲେ ଆଜ୍ଞା, ଶ୍ରୀମନ୍ ନାରାୟଣ 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 ଶ୍ରୀମନ୍ ଜୟ ଜୟ ନାରାୟଣ 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 ଜୟ ହୋ ରାମ ନାରାୟଣ 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 ରାମ ହରି ଓମ୍ ନାରାୟଣ 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 ସବୁ ଗାଇ ହରି ବୋଲ ରାଧେ ବୋଲ ଆନନ୍ଦ କନ୍ଦ ଭଗବାନ କେ। ନାରଦ କହିଲେ ଗୋବିନ୍ଦ ଆପଣ ସିନା ସତ୍ୟର ପ୍ରତୀକ, ବ୍ରହ୍ମ ସତ୍ୟ ଜଗତ ମିଥ୍ୟା, ଇଏ ଦେବତାମାନେ ଆଜ୍ଞା ସବୁ ଟିକିଏ ଟିକିଏ କିଛି କିଛି ମିଛ କହିଛନ୍ତି ନା କ'ଣ, ନା ଛୋଟିଆ ପିଲାକୁ ଏମିତି ବାଡ଼ାନ୍ତି ତା ଅଧନୁ ଭାଙ୍ଗିଦେଲେ। ଭଗବାନ କହିଲେ ହରି ଦେବତାମାନେ ଛୋଟିଆ ପିଲାଙ୍କର ଗୋଟେ କ'ଣ କାଣ୍ଡ କୀର୍ତ୍ତନ ହେଇଯିବ, ତାକୁ ନେଇ କ'ଣ କିଏ ହାଇକୋର୍ଟ କରେ, ତମେ ଏଗୁଡ଼ାକ ହତଭାଗା ଜାଣିନାହ, କ'ଣ ହେଲା ଡାକ ପବନକୁ। ଆଜ୍ଞା ପବନକୁ ପଚାରିଲେ ପ୍ରଭୁ ଏମିତି କାହିଁ କଲ, ନା ତମ ପୁଅକୁ ଯଦି ଏମିତି ହେଇଥାନ୍ତା ତମକୁ ଭାରି ଭଲ ଲାଗୁଥାନ୍ତା, ତେଣୁ ଆଜ୍ଞା ମୋ ପିଲା ଉପରେ ଏମିତି ଅବସ୍ଥା ହେଇଛି, ବାପୁ ଅପୁଅ ମିଶିକିରି ଲାଇନ ବନ୍ଦ କରିଦେଇଛୁ, ପବନ ବନ୍ଦ କରିଦେଇଛୁ, ହକ ହକ ଆପୁ ଆପୁ ହିଁ ମରନ୍ତୁ ଏମାନେ ଆଜ୍ଞା। ଯେତେବେଳେ ଏତିକି କହିଲେ ନା ଭଗବାନ ବିଷ୍ଣୁ କହିଲେ, ଶୁଣ ଦେବତା କୂଳ ରହିବେ, ତମ ପୁଅ ରହିବ, ଦୁନିଆ ରହିବ, ତେଣୁ ୟାର ବ୍ୟବସ୍ଥା କରାଯିବ। ପବନ କହିଲେ କ'ଣ ବ୍ୟବସ୍ଥା କରିବେ, ଲକ୍ଷ୍ମୀ ଠାକୁରାଣୀ କହିଲେ ଛି ଦେବତାମାନେ ତମେ ଏଇଭଳିଆ କାମ କଲ, ଏଗୁଡ଼ାକ ଭଲ କାମ ନୁହଁ, ପିଲାକୁ ବଞ୍ଚାଅ। ଯେତେବେଳେ ଏକଥା କହିଲେ ବିଷ୍ଣୁ କହିଲେ କ'ଣ କଲେ ପିଲାଟା ବଞ୍ଚିବ, ଦେବତାମାନେ କ'ଣ କଲେ ଯେଉଁ ପିଲାଟା ଅଧାମଲା ହୋଇ ପଡ଼ିଥିଲା ତାକୁ କ'ଣ କଲେ ଆଜ୍ଞା, ନିଜ ନିଜର ସାମର୍ଥ୍ୟ ଆଜ୍ଞା କିଛି ଦେଲେ, ଦେଇକରି କ'ଣ କଲେ ପିଲାଟିକୁ ଆଜ୍ଞା ବଞ୍ଚେଇ ଦେଲେ। ଛୋଟିଆ ପିଲା ଟାଇଫଏଡ଼୍ ରୋଗରୁ ଉଠିଲେ ଯେମିତି ତା କଙ୍କାଳ ଦେଖାଯାଉଥିବ, ଇଏ ଆସିଥିଲା ଆଜ୍ଞା ଆଠ ପାଉଣ୍ଡିଆ ପିଲା ହିଁ, ଯେତେବେଳେ ଇଏ ଦେବତାମାନେ ତାକୁ ଆଉ ଥରେ ପୁନର୍ଜୀବନ ଦେଲେ ସେ ପିଲାଟା ଦେଢ଼ ପାଉଣ୍ଡିଆ ପିଲା ହେଲା ଆଜ୍ଞା। ମୋ ହିସାବରେ ମୁଁ ଆଜ୍ଞା କହୁଛି ଆଜ୍ଞା, ଯେତେବେଳେ ଦେଢ଼ ପାଉଣ୍ଡିଆ ପିଲାଟା ହେଲା, ପବନ ପାଇ ଗଦଗଦ ହେଇଗଲେ, ପିଲାଟା ଜ୍ୱରରୁ ଉଠିଲା ଭଳିଆ ଦେଖାଯାଉଛି, ପବନ କହିଲେ ଯାହା ହୁଏ ବଞ୍ଚିଗଲା, ଭିଟାମିନ ଫିଟାମିନ ଦେଲେ ପିଲାଟା ଆମର ଟାଣୁଆ ହେଇଯିବନି କି। ବାପ ପୁଅ ଦୁଇ ଜଣ କହିଲେ ଚାଲେ ତୋ ମା ପାଉକୁ ଆଜ୍ଞା, ମା ଅଞ୍ଜନା ବସି କାନ୍ଦୁଛନ୍ତି, ଦିଅଙ୍କୁ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ହେ ମୋ ପିଲାକୁ ବଞ୍ଚେଇ ଦିଅ। ଯାହା ପିଲାକୁ ବିପତ୍ତି ପଡ଼ିଥିବ ତା ମା ଦିନ ଶୋଇବନି ରାତି ଶୋଇବନି, ଖାଇବା ତାକୁ ଅଣ୍ଟି ମାନେ ନିଅଣ୍ଟ ହେବ, ଯାହା ହେବ କାଲି ମୋ ପିଲା ବଞ୍ଚୁ ପ୍ରଭୁ ମୋ ପିଲା ବଞ୍ଚୁ, ଏକଥା କହି ଅଞ୍ଜନା ବସିଛନ୍ତି। ଏହି ସମୟରେ ଦେଢ଼ ପାଉଣ୍ଡିଆ ପିଲାଟିକୁ ନେଇ ପବନ ଦେବତା ପକେଇଦେଲେ, କହିଲେ ନେଇ ଅଞ୍ଜନା ତୋ ପିଲା ବଞ୍ଚିଗଲା। ପିଲାଟାକୁ ଦେଖିଦେଲା, ଏମିତି ଗଡ଼େଇଦେଲା, ମା ଆଗକୁ ଗଡ଼େଇଲା, ପଛକୁ ଗଡ଼େଇଲା, ପୂର୍ବକୁ ଗଡ଼େଇଲା, ପଶ୍ଚିମକୁ ଗଡ଼େଇଲା, କହିଲେ ପ୍ରାଣନାଥ ଇଏ ସନ୍ତାନ ମୋର ନୁହଁ, ଇଏ ପିଲା ମୋର ନୁହଁ, ଦେଢ଼ ପାଉଣ୍ଡିଆ ପିଲା ଯାଇଥିଲା, ମୋ ପିଲା ଦେଢ଼ ପାଉଣ୍ଡିଆ ହେଇ ଖାଇଲା ସେଠି ସୂର୍ଯ୍ୟନାରାୟଣଙ୍କୁ, ଖାଇଲା ଫଳ ରୂପରେ ପିଲାଟାର ପାଉଣ୍ଡ ଆଠ ପାଉଣ୍ଡ ଦଶ ପାଉଣ୍ଡ ହେବା କଥା, ତୁମେ କି କଥା ମତେ କହୁଛ ଏ ପିଲା ମୋର ନୁହଁ, ସ୍ୱର୍ଗର କେଉଁ ଦେବତାଙ୍କର ପିଲା ତୁମେ ପରିବର୍ତ୍ତନ ଶଯ୍ୟା ପରିବର୍ତ୍ତନ ହେଇଯାଇଛି, ଆକୁ ନେଇଯାଅ ନେଇଯାଅ ନେଇଯାଅ, ଆଉ କାହା ପିଲା ପରିବର୍ତ୍ତନ ହେଇଛି ଏଠିକି ପଳେଇ ଆସିଛି। ପବନକୁ ପଚାରିଲେ ଯେତେବେଳେ, ପବନ କହିଲେ ତମ ପିଲା ନୁହଁ ନା ନାଇଁ, ପବନ କହିଲେ ଆଛା ହଉ ନେଇକରି ଯାଉଛି। ପବନ ଆଜ୍ଞା ପିଲାକୁ ନେଲା, ଦେବତାମାନେ ବସିଛନ୍ତି, ଭଗବାନ ବିଷ୍ଣୁ ମା ଲକ୍ଷ୍ମୀ ଠାକୁରାଣୀ ବସିଛନ୍ତି, ଭଗବାନଙ୍କର ଉପବନ ଆନନ୍ଦ ଆନନ୍ଦର ପରିପୂର୍ଣ୍ଣ ଭାବରେ ବସି ସମସ୍ତେ ବିରାଜମାନ କରିଛନ୍ତି। ଛୋଟିଆ ପିଲାକୁ ନେଇ ରଖିଦେଲେ, କିଏ ସେ ନା ପବନ ମହାରାଜ, କହିଲେ ଆଜ୍ଞା ବିଷ୍ଣୁଙ୍କୁ ଦେଖି କହିଲେ ଆଜ୍ଞା ଇଏ ପିଲାଟା ମୋର ନୁହଁ, ଯିଏ ପିଲାଟା ଆଉ କାହାର ପିଲା, ଛୋଟିଆ ପିଲାଟା, ୟାକୁ ଆପଣ ରକ୍ଷା କରନ୍ତୁ। ବିଷ୍ଣୁ କହିଲେ କି କଥା କହୁଛ, ନା ଆଜ୍ଞା ମା ତା ପୁଅକୁ ଚିହ୍ନି ପାରିବନି, ଅଞ୍ଜନା ପାଉକୁ ନେଲି, ଅଞ୍ଜନା ଜାଣିଲା ଯେ ଇଏ ପିଲାଟା ତାର ନୁହଁ, ବେଡ୍ ଚେଞ୍ଜ ହୋଇଯାଇଛି, ଶଯ୍ୟା ପରିବର୍ତ୍ତନ ହୋଇଯାଇଛି, ତେଣୁ ଆପଣ ଏ ପିଲାକୁ ଆଉ କେଉଁଠେଇ ନେଇ ରଖନ୍ତୁ, ଆମ ପିଲାଟାକୁ ଦିଅନ୍ତୁ। ଭଗବାନ ବିଷ୍ଣୁ କହିଲେ ଦେବତାମାନେ ତମର ଏ କି ମାୟା, ଦେବତାମାନେ କହିଲେ ଆଜ୍ଞା ପିଲାଟାକୁ ଆମେ ଦେଇଛୁ ଆଉ ଏମିତି କଥା କାହିଁ କହୁଛନ୍ତି ଆପଣ। ଲକ୍ଷ୍ମୀ ଠାକୁରାଣୀ କହିଲେ ନାହିଁ, ତା ମା ଯାହା କହୁଛି ସେଇଆ କର, ସେ ପିଲାଟା ଖାଇ ପିଇକିରି ବଳବାନ ହୋଇକରି ଯିବା ଦରକାର, ଯେଉଁ ପିଲାର ବଳ ବୟସ ସାମର୍ଥ୍ୟ କମିଯାଇଥିବ ସେ ପିଲାର ମାଆର ଆଖିରେ ଲୁହ ରହେ ନାହିଁ, ତେଣୁ ସବୁ ପିଲାମାନେ ଏ ପିଲାମାନଙ୍କୁ ଏହି ପିଲାଟିକୁ ଛୋଟିଆ ପିଲାଟିକୁ ଆପଣ ସାମର୍ଥ୍ୟ ଦିଅନ୍ତୁ, ବଳ ଦିଅନ୍ତୁ, ଦେଢ଼ ପାଉଣ୍ଡିଆ କରି ପିଲାଟିକୁ କରିଛନ୍ତି ତାକୁ ଆଠ ପାଉଣ୍ଡିଆ ପିଲା କରନ୍ତୁ, ଯେତିକି ଥିଲା ତାଠୁ ଆହୁରି ବଢ଼େଇ ଦିଅନ୍ତୁ, ଦେବତାମାନେ ଏହା କର। ସବୁ ଦେବତାମାନେ କହିଲେ ବିଷ୍ଣୁଙ୍କର ଆଜ୍ଞା, ଅବଜ୍ଞା କିଏ କରିବ, ତେଣୁ ଚାଲ ସମସ୍ତେ ଏକାଠି କରିବା। କ'ଣ କଲେ ଆଜ୍ଞା, ସବୁ ଦେବତାମାନେ ନିଜ ନିଜର ସାମର୍ଥ୍ୟ କିଛି ଦେଲେ, ଇନ୍ଦ୍ର କିଛି ସାମର୍ଥ୍ୟ ଦେଲେ, ବ୍ରହ୍ମା କିଛି ସାମର୍ଥ୍ୟ ଦେଲେ, ବରୁଣ କିଛି ସାମର୍ଥ୍ୟ ଦେଲେ, କୁବେର କିଛି ସାମର୍ଥ୍ୟ ଦେଲେ, ରୁଦ୍ର କିଛି ସାମର୍ଥ୍ୟ ଦେଲେ, ପିଲାଟି ସାମର୍ଥ୍ୟ ପାଇ ବଳବାନ ହେଲା, ବପୁବନ୍ତ ହେଲା, ବଳବନ୍ତ ହେଲା। ଯେତେବେଳେ ବାପାଙ୍କ ସାଙ୍ଗରେ ଯେତେବେଳେ ଯାଆନ୍ତି, ଗଲାବେଳେ ପିଲା ଆଜ୍ଞା ଦେଢ଼ ପାଉଣ୍ଡିଆ ପିଲା, ଏମିତି ଖାଲି ଗଲା ମୁଣ୍ଡିଆଟେ ମାରିକି ଲମ୍ବ ହେଇକି ଗୋଡ଼ ତଳେ ପଡ଼ିଯାଇଥିଲା, ଏଥର ଯେତେବେଳେ ଗଲା ନା ଆଠ ପାଉଣ୍ଡିଆ ପିଲା, ବଳିଷ୍ଠ ଚେହେରା, ଦ୍ରୁତ ସିଂହ ପରି ଠାଣି, ଚଳଚଞ୍ଚଳ ଭାବ, ଚାରିଆଡ଼ିକି ଲମ୍ବିକିରି ପିଲାଟା ଯାଉଛି, ଆଉ ଏଥର ଆଉ ଶୋଇକିରି ମୁଣ୍ଡିଆ ମାରିଲାନି, ସାଷ୍ଟାଙ୍ଗ କଲା ନାହିଁ, ଗୋଡ଼ ଉପରେ ଗୋଡ଼ ଲଦିକିରି ଯେମିତି ଆରକ୍ଷୀ ବନ୍ଧୁମାନେ ପ୍ରଣାମ କରନ୍ତି ସେହି ଷ୍ଟାଇଲରେ ଆଜ୍ଞା ପ୍ରଣାମ କରି ଦେବତାମାନଙ୍କୁ ଗଲା। ଦେବତାମାନଙ୍କୁ ଯେତେବେଳେ ଗଲା, ବାପା କହିଲା ମା ପାଖକୁ ଯାଇଥିଲି ଆସିଲି, ପୁଣି ମା ପାଖକୁ ଚାଲ ଯିବା। ଆଜ୍ଞା ପିଲାକୁ ଯେତେବେଳେ ବଡ଼ ପିଲାଟା, ସୁନ୍ଦରିଆ ପିଲାଟା, ବଳିଷ୍ଠ ଚେହେରା ପିଲାଟା, ସୁନ୍ଦର ସୌଷ୍ଠମ ବାପୁ, ଅପୂର୍ବ ରୂପକାନ୍ତି ଯେତେବେଳେ ମା ଦେଖିଦିଏ ନା ଗଦଗଦ ହେଇଗଲା, ମା ଘର ଭିତରେ କ'ଣ କାମ କରୁଥିଲେ, ପିଛା ପିଲାଟି ଗଲା ମାଆର ଆଗରେ ଆଉ ନ ରହି ମୁଣ୍ଡିଆଟେ ମାରିଦେଇ ତା ପଛଆଡ଼େ ମାଆର ବେଣିକି ଧରି ଓହଳେଇଲା, ଏପଟ ହଲେଇଲା ସେପଟ ହଲେଇଲା, ସେପଟ ହଲେଇଲା ଏପଟ ହଲେଇଲା, ମା ପଚାରିଲେ ପିଲାରେ ଏମିତି କାହିଁ କରୁଛୁ, ନା ପିଲା ବଡ଼ ହେଇଗଲା ପରେ ଖେଳିବା ପାଇଁ କୁଆଡ଼େ କୁଆଡ଼େ ଯାଏ, ତେଣୁ ମା ଏ ଘର ଖେଳିବାର ତ କିଛି ନାହିଁ, ମୁଁ ଯଦି ବଡ଼ ହେଇଥାନ୍ତି କୁଆଡ଼େ ଯାଇଥାନ୍ତି, ବା ଅନ୍ୟ ଘର ପାଖରେ ଯଦି କିଛି କ'ଣ ନଥାନ୍ତା ଗହଳ ଫଳ ମୁଁ ତାକୁ ଧରି ଓହଳୁଥାନ୍ତି। ତେଣୁ ତୋ ବେଣୀଟା ଏଡ଼େ ସୁନ୍ଦର ହେଇଛିଲ ମା, ତୋ ବେଣୀକି ଧରି ଓହଳିବି ଓହଳିବି। ମା ଦେଖିଲା ମୋ ପିଲା ତ ଦେବତାର ଆଶୀର୍ବାଦ ନେଇ ଦେଢ଼ ପାଉଣ୍ଡରୁ ଆଠ ପାଉଣ୍ଡିଆ ହେଲା। ଦେବତାଙ୍କ ଆଶୀର୍ବାଦ ନେଇସାରିଲା ପରେ ପିଲାମାନଙ୍କର କ'ଣ ମା'ମାନେ ପିଲାମାନଙ୍କର ମା'ମାନେ କ'ଣ ଇଚ୍ଛା କରନ୍ତି, ଋଷିମାନଙ୍କର, ସାଧୁମାନଙ୍କର, ସନ୍ଥଜନମାନଙ୍କର, ମୁନିନ୍ଦ୍ରମାନଙ୍କର, ଯୋଗୀନ୍ଦ୍ରମାନଙ୍କର ଆଶୀର୍ବାଦ ନେଇ ପିଲାଟି ଅତ୍ୟନ୍ତ ମାନେ ଚମକୁ ଥାଉ, ଆକର୍ଷିତ ହେଉଥାଉ। ତେଣୁ ମା' କହିଲେ ବାବୁରେ ତୁ ମୋର କାହିଁକି ଏ ପଛଆଡ଼ ମାନେ ଜଟାକୁ ଧରିବୁ, ଯା ଦଣ୍ଡକାରଣ୍ୟ, ବାବାଜୀମାନେ ବସିଛନ୍ତି, ବହୁବଳ ବୟସ ତାଙ୍କର ଅଛି, ବର୍ଷ ବର୍ଷ ଧରି ତପସ୍ୟା କରୁଛନ୍ତି ଇଏ ସଂସାରର ସୃଷ୍ଟିର ମଙ୍ଗଳ ପାଇଁ, ଯା ତୁ ସିଆଡ଼େ ଯିବୁ, ବାବାଜୀମାନଙ୍କର ଜଟକୁ ଧରି ବରଗଛର ଓହଳ ହିତ ବୋଲି ଜ୍ଞାନ କରି ଇଏ ବାବାଜୀ ସେ ବାବାଜୀ ଖାଲି ଡିଆଁ ଡିଁ କରିବୁ, ନଚାନଚି କରିବୁ। ଇଏ ହନୁମାନ ମହାରାଜ ବୀର ବଜରଙ୍ଗୱାଲି ମହାବୀର ପ୍ରଭୁ ମାଙ୍କର ଆଶୀର୍ବାଦ ନେଇ ଯାଇଥିଲେ ସୂର୍ଯ୍ୟଙ୍କୁ ସିଆରାମକୁ ଜୟ କଲେ। ଏଥର ଚାଲିଲା ଆଜ୍ଞା ଜଙ୍ଗଲ ପ୍ରଦେଶ ଦଣ୍ଡକାରଣ୍ୟ, ଜଙ୍ଗଲ ଦଣ୍ଡକାରଣ୍ୟରେ ଚାରିଆଡ଼େ କଣ୍ଟକାକୀର୍ଣ୍ଣ ମାର୍ଗ, ଗଛବୃକ୍ଷ, ସୁନ୍ଦର ଶ୍ୟାମଳିମା, ନୟନାଭିରାମ ଦୃଶ୍ୟ ଦେଖିଲେ ରହିଯିବ ମୁନିମନହାରି ଅପୂର୍ବ ଦୃଶ୍ୟ। ସାଧୁସନ୍ଥମାନେ ଗୋଟିଏ ଗୋଟିଏ ଗଛ ମୂଳରେ ବସି ଯୋଗମୁଦ୍ରାରେ କାୟସ୍ଥ ମାନେ ଷଡ଼ଚକ୍ରକୁ ଭେଦ କରି ମାନେ ସ୍ୱାଧିଷ୍ଠାନ ଚକ୍ରଠାରୁ ଆରମ୍ଭ କରି ସହସ୍ରାର ଚକ୍ର ପର୍ଯ୍ୟନ୍ତ ସକଳ ଚକ୍ରକୁ ଏକାଠି କରି ଚକ୍ର ନାରାୟଣକୁ ହୃଦପଦ୍ମରେ ଧାରଣ କରି ଅନାହତ ପବନକୁ ବଙ୍କୁନାଳରେ ପ୍ରବେଶ କରି ଇଡ଼ା ପିଙ୍ଗଳା ସୁଷମନା ଇଏ ତିନି ଯୋଗ ମାର୍ଗର ମଧ୍ୟ ଦେଇ ଭଗବାନଙ୍କୁ ସ୍ମରଣ କରୁଛନ୍ତି, କୀର୍ତ୍ତନ କରୁଛନ୍ତି। ବାୟୁ ସାଧନ ବଡ଼ ବିଚିତ୍ର ସାଧନ, ତେଣୁ ବାୟୁକୁ ଯିଏ ରୋଧି ପାରିଛି ଏ ଦୁନିଆରେ ସବୁ ପାଇବ। ବାୟୁର ଅନ୍ୟ ନାମ ହେଉଛି ଆଜ୍ଞା ପ୍ରାଣ। ପ୍ରାଣକୁ ଯିଏ ଯାତାୟତ ଭଲ ଭାବରେ କରିପାରିଲା ସେ ପ୍ରାଣାୟାମ ବିଦ୍ୟାର ଧୁରନ୍ଧର, ସେ ତାର ପରମାୟୁ ବଢ଼ିଯିବ, ସେ ରୋଗମୁକ୍ତ ହୋଇଯିବ, ସକଳ ସିଦ୍ଧି ପାଇବ, ବାକ୍ୟ ତାର ଠିକ୍ ରହିବ, ସଂସାର ଠିକ୍ ରହିବ, ସବୁ ଖୁଲୁମ୍ ଖୁଲା ହେବ, ଦୁନିଆ ତା ପାଇଁ ମଙ୍ଗଳମୟ ହୋଇଯିବ। କ'ଣ ଶ୍ଳୋକ ସୁନ୍ଦର ଭାବରେ କହିଲେ, ଅଶରୀର ହରୀରେଷୁ ବାୟୁଶ୍ଚରତି ପାଳୟନ୍ ଶରୀରଂ ହି ବିନା ବାୟୋ ସମତାଂ ଜାତି ଦାରୁଭି ବାୟୁ ପ୍ରାଣ ସୁଖଂ ବାୟୁ ବାୟୁ ସର୍ବମିଦଂ ଜଗତ୍ ବାୟୁନାମ ସମ୍ପରିତ୍ୟକ୍ତ୍ୱା ନ ସୁଖଂ ବିନ୍ଦତେ ଜଗତ୍। ଏ ସାରା ଜଗତରେ ବାୟୁ ହେଉଛି ସର୍ବତ୍ର ଚରଚରାଚର ବିରାଜମାନ କରିଛି, ଯଥା କାଶ ସ୍ଥିତୋ ନିତ୍ୟଂ ବାୟୁ ସର୍ବତ୍ର ଗୋ ମହାନ୍। ଆପଣ ବାୟୁକୁ ଦେଖିପାରିବେ ନାହିଁ କିନ୍ତୁ ଉପଲବ୍ଧି ବା ଅନୁଭବ କରିପାରିବେ, କାରଣ ବାୟୁ ଥିଲେ ସଂସାର ରହେ, ବାୟୁ ନଥିଲେ ସେ ଆରାମ କି ଜୟ। ନାକ ପାଟି ବନ୍ଦ କରିଦେଇ କେତେ ସମୟ ଆପଣ ବସିବେ ଜାଣିବେ ବାୟୁ କମ ହେଲା। ତେଣୁ ବାୟୁର ଅନ୍ୟ ନାମ ହେଉଛି ପ୍ରାଣ। ହନୁମାନ ଦେଖିଲେ ବାୟୁ ସାଧନ କରୁଛନ୍ତି, ହନୁମାନ କହିଲେ ମୁଁ ଆଉ କ'ଣ କି ମୁଁ ତ ବାୟୁପୁତ୍ର, ଇଏ ତ ବାୟୁ ସାଧନ କରୁଛନ୍ତି। ଗଲେ ଗୋଟେ ବାବାଜୀ ବସିଥିଲେ, ତାଙ୍କ ଜଟ ଲମ୍ବିଛି କାହିଁରେ କ'ଣ ଆଜ୍ଞା, ବିରାଟ ଜଟ ପାଞ୍ଚ କୋଶ ଲମ୍ବିଛି। ହନୁମାନ ମହାରାଜ ଦେଖିଲେ ବାବାଜୀ ତ ଏଠେଇ, ଜଟ କେଉଁଠି ଅଛି, ସେ ଜଟର ଧାର 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 ଯାଇ ପହଞ୍ଚିଲେ, ଗଲାବେଳକୁ ପାଞ୍ଚ କୋଶ ଲମ୍ବିଛି। ଆଉ ଗୋଟେ ବାବାଜୀକି ଦେଖିଲେ ତା ଜଟ ତିନି କୋଶ ଲମ୍ବିଛି, କହିଲେ ହେବ ନାହିଁ ବିରାଟ ଜଟ ଆଜ୍ଞା, କଟକଠୁ ଲମ୍ବିଛି ଆଜ୍ଞା ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଲମ୍ବ ଶହ ଶହ ମାଇଲ। ବାବାଜୀ ଯେଉଁ ବାବାଜୀଙ୍କର ଯେତେ ଦିନ ଆଜ୍ଞା ମାନେ ତପସ୍ୟା ତାଙ୍କ ଜଟ ସେତିକି ଲମ୍ବିଛି। ହନୁମାନ ମହାରାଜ ଦେଖିଲେ ଏତେ ଜଟ ବଡ଼ ଲମ୍ବା ଜଟ ହେଲେ ହେବନି, କ'ଣ କଲେ ଦୁଇଟା ବାବାଜୀ ତାଙ୍କର ଜଟ କୋଡ଼ିଏ ହାତ, ୟାଙ୍କ ଜଟ ତିରିଶ ହାତ, ଏ ହାତ ଜଟ ଏ ଜଟକୁ ସେ ଜଟକୁ ଏକାଠି କରିଦେଲେ ଆଜ୍ଞା, ସେ ମାନେ କୋଡ଼ିଏ ହାତିଆ ବାବାଜୀଙ୍କର ଜଟ ଯେଉଁ ଥିଲା ତାକୁ ଆଣିଲେ ଗୋଟେ ହାତରେ ଧରିଲେ, ତିରିଶ ହାତିଆ ଯେଉଁ ଜଟ ଥିଲା ତାକୁ ଆଣି ଗୋଟେ ହାତରେ ଧରିଲେ ଆଜ୍ଞା, ବାନ୍ଧିଦେଲେ। ବାନ୍ଧି ଦେଇକରି କ'ଣ କଲେ ବାବାଜୀକି ଏ ବାବାଜୀକି ଧକେ, ସେ ବାବାଜୀକି ଧକେ ଆଜ୍ଞା, କହିଲେ ତୁ ଏଣିକି ଚାଲେ, ସେ ଏଣିକି ଚାଲେ। ବାବାଜୀ ଯେତେବେଳେ ଦୌଡ଼ା ଦୌଡ଼ି ହେଲେ ଦେଖିଲେ ଇଏ ହେଉନାହିଁ, ହନୁମାନ ଜଟକୁ ଧରି ଆଜ୍ଞା ଦୌଡ଼ିଲେ, ଦୁଇ ବାବାଜୀ ଲଙ୍ଗଳ ଯୋଚିଲା ଭଳି ଆଜ୍ଞା ତାଙ୍କ ପଛରେ ଦୌଡ଼ିଲେ। ବାବାଜୀ ଦୁଇ ଜଣଙ୍କର ଏମନ୍ତ ନୀତି ଦେଖି ଅନ୍ୟ ବାବାଜୀମାନଙ୍କର ସାଧନା ଭଙ୍ଗ ହୋଇଗଲା, କହିଲେ ଇରେ ବାପରେ ୟା ଜଟ ଯଦି ଏମିତି ଆଣେ ଆମ ଜଟ କ'ଣ ନ ହେବ। ହନୁମାନ ଆଜ୍ଞା ଯାହା ଜଟକୁ ଧରିଲା, କାହା ଦାଢ଼ିକି ଧରିଲା, ଭିଡ଼ାଭିଡ଼ି କଲା, ଚୁଟିକି ଭିଡ଼ାଭିଡ଼ି କଲା, ବାବା ବାନରିଆ ଲୋକ ମାଙ୍କଡ଼ିଆ ବୁଦ୍ଧି, ଡିଆଁ ଡିଁ କରିବାବାଲା, ଫୁଲୁମ୍ ଖୁଲା ଆଜ୍ଞା, ଏପଟ ସେପଟ ତଳ ଉପର ଉପର ତଳ କଲା ପରେ ବାବାଜୀମାନେ ଲୁଚିକିରି ଯେଯୁଆଡ଼େ ପଳେଇଲେ, ସନ୍ଧ୍ୟା ହୋଇଗଲା। ଇଏ ହନୁମାନ ମହାରାଜ କାର୍ଯ୍ୟ ଶେଷ କଲେ, ଯାଇ ମା' ପାଖରେ ପହଞ୍ଚିଲେ। ଅଞ୍ଜନା ପଚାରିଲେ ଧନ ଖେଳିଲୁ ନା ମା, ମୁଁ ଏମିତି ଖେଳିଛି ମୋର ମନେ ଥିବ, ଆଉ ଯାହା ପାଖରେ ଖେଳିଛି ତାର ବି ମନେ ଥିବ, ବୋଲା ଆନନ୍ଦକନ୍ଦ ଭଗବାନ କି।